जशोदानंदन ब्रज जनरंजन जशोदानंदन जशोदानंदन ब्रज जनरंजन जशोदानंदन जमुना तीर बनचारी जमुना तीर बनचारी जय राधा माधव कुंज बिहारी जय राधा हरे हरे राम हरे राम 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 हरे हरे
जंग विष्णुपाद परमहंस प्रेरवाज का चर्च अष्टोत्तर शिष्यमद अभय चरणारविंद भक्ति वेदांत स्वामी श्रील प्रभुपाद जी महाराज की जय अनंत कोटि वैष्णव वृंद की जय गौर निताय कृष्ण प्रणाम जगन्नाथ बलदेव सुभद्रा माई राधा गोपीनाथ जी की संवेद भक्त वृंद की जय ग्रंथराज श्रीमद भागवतम की निताय गौर ब्रह्मानंदे ओं अज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्रीगुरुवे नमः श्रीचैतन्यमनोभीष्टं स्थापितं येन भूतले स्वयं रूपं कदा मह्यं ददान्ति स्वपदान्तिकं वन्देऽहं श्रीगुरु श्रीयुतपदकमलं श्रीगुरून् वैष्णवाश्च श्रीरूपं साग्रजातं सगणरघुनाथानित्वं त्वं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्री राधा कृष्ण पदानुसगण ललिता श्री विशाखा नित्यंश हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमोस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरि प्रिये वंशाकल्पतरुभ्यश्च कृपा सिंधुभ्यश्च पतितानां पापनेभ्यो वैष्णवेभ्यो नमो नमः। नमो महाबुधान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गोरदेशे नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। अजानुलंबित भुज कनकावदातो संकीर्तनैक पितरो कमलायताख्यो विश्वंभर द्विजवरो जुगधर्मपालो वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। जं प्रवजन्तं मनुपेत उपेत कृत्यं उपायन विरह कातर आजुहाव पुत्रेति तन्मयातोरवभिनेदु स्तं सर्वभूत हृदयं मुनिमानुतोऽस्मि। नारायणं नमस्कृत्यं नरश्चैव नरोत्तमं देवीं सरस्वती व्यासं ततो जयमुदीरयेत्। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। सर्वप्रथमे प्रभुंकर बाल्यलीला आरंभ करिया पूर्वरु प्रथमे मोर परमाराध्य गुरुदेव श्री श्रीमद गौरविंद गोस्वामी गुरु महाराज चरण कमल प्रार्थना करुछि जे जहांक कृपारु एवं जहांक शिक्षा को आधार करि ही एवं तांकर कृपारु किछि प्राप्त ग्रंथ रुई यथाशक्ति कीर्तन करिबे एवं जहाँकि तांकर प्रीति विधान आसिब एवं प्रातः स्मरणीय अशील प्रभुपादजी महाराज जहाँकर कथा आज भी श्रवण कले प्रकृत में प्रचार पर उत्साह आसे एवं जे सबु समय प्रचार पर प्रेरणा दौंती कृपा आम उपरे प्रभु विशेषकर जेभली प्रभुंकर कथा कही आम जीवन अतिवाहित हो तांकर कृपा भिक्षा करुछि एवं समस्त वैष्णव माने उपस्थित वैष्णव माने तांकर कृपा प्रार्थना करी प्रभुंकर कथा किसी यथाशक्ति कीर्तन करी। विशेष भाव मूल टीकाकार श्रीधर स्वामी एवं चक्रतिपाद एवं श्री जीव गोस्वामी चरण कमल एवं अन्य समस्त आचार्य मान चरण कमल कोटि कोटि दंडवत प्रणाम करुच्ची जेभली प्रभुंकर कथा तांकर प्रीति विधान रे लागू एवं समस्त वैष्णव मानंकु प्रीति विधान दो। विशेषकर प्रार्थना करी एवं प्रभु गौरनीताय कृष्ण बलराम जगन्नाथ बलदेव सुभद्रा महाराणी राधा गोपीनाथ जी राधा गोपाल जी चरण से प्रार्थना करी प्रभुंकर कथा किछि कीर्तन करने मो प्रयास हेछि। तेबे आजिर जो आलोच्य विषय आमर अच्छी दामोदर लीला आमे माने पूर्व वर्ष श्रवण करिथिले। विशेष भावरे दामोदर लीला होचंदि नवम अध्याय दशम स्कंदर नवम अध्याय। सुखदेव गोस्वामी परीक्षित महाराज कौनसी प्रश्न उपरे प्रवचन देना आपण माने पूर्व अथर शुणिथिबे आमर कथा ही सेठ बंद थिले जेतेबेले भगवान श्रीकृष्ण खेलिबा अवस्था रे माटी खाइछन्दि मृदुभक्षण लीला एवं माटी खाइला परे ही बलराम एवं अलगा सखा मान आसी कहिछन्दि मा यशोदामा एभली कान्हा माटी खाइछन्दि माटी खाइछि तेणु माँ तांकु जबरदस्ती कहिछन्दि तुम्हें कौन पाटी भितर रखिछ देखा। एवं भगवान श्रीकृष्ण जेतेबेले मुख खोलिछन्दि सेतेबेले माँ सेतिरे विश्वरूप दर्शन करिछन्दि। किछि समय पई दर्शन कला परे हठात ଭଗବାନ ଦେଖିଲେ ଯେ ମୋ ମାଆର ମୋ ପ୍ରତି ଐଶ୍ୱର୍ଯ୍ୟ ଭାବ ଆସୁଛି ଆଉ ପୁତ୍ର ଭାବ ରହୁନି। ତେଣୁ ମାଆ ଯଦି ମୋତେ ସେବା ନ କରିବ, ମାଆ ଯଦି ମୋର ମୁଁ ତ ଆସିଛି କେବଳ ଗୋଲକ ବୃନ୍ଦାବନରୁ ମାଆ ନିକଟରୁ ସେବା ପାଇବା ପାଇଁ, ସେ ତ କାମନା କରିଥିଲି। ତେଣୁ ଐଶ୍ୱର୍ଯ୍ୟ ଭାବ ରହିଲେ ତ ସେ ମୋତେ ଭଗବାନ ବୋଲି ଭାବିବ। ତେଣୁ ତତ୍କ୍ଷଣାତ୍ ଭଗବାନ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଯଶୋଦାଙ୍କ ଅନ୍ତରରୁ ଏ ଭାବଟା ଅନ୍ତର୍ହିତ ହୋଇଗଲା। ସେ ପୁଣି ପୁଅକୁ କୋଳ କରି ଯେ ସ୍ତନ୍ୟପାନ କରେଇଲେ, ଏଇଠି କଥା ବନ୍ଦ ଥିଲେ, ବନ୍ଦ ନଥିଲେ। ଏଠି ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ, ହେ ଗୁରୁଦେବ, ମୋର ଗୋଟିଏ ବହୁତ ବଡ଼ ସନ୍ଦେହ ଅଛି। ଇଏ ହେଉଛି ଅଷ୍ଟମ ଅଧ୍ୟାୟରେ ପ୍ରଶ୍ନ, ଏଇ ପ୍ରଶ୍ନ ଉପରେ ହିଁ ନବମ ଅଧ୍ୟାୟରେ ପ୍ରବଚନ ଆରମ୍ଭ ହୋଇଛି। ନବମ ଅଧ୍ୟାୟରେ କୌଣସି ପ୍ରବଚନ ସିଧା ଶ୍ରୀ ଶୁକ ଉବାଚ, ସେ ଯାହା ପ୍ରଶ୍ନ କରିଥିଲେ ପରୀକ୍ଷିତ ମହାରାଜ, ପ୍ରକୃତରେ ସୁଖଦେବ ଗୋସ୍ୱାମୀ ଉତ୍ତର ଦେଇଥିଲେ। ସୁଖଦେବ ଗୋସ୍ୱାମୀଙ୍କର ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ଥିଲା, ନନ୍ଦ କିମ୍ କରୋଦ ବ୍ରହ୍ମନ୍ ଶ୍ରେୟ ଏବ ମହୋଦୟମ୍ ଯଶୋଦା ଚ ମହାଭାଗା ପୟୋଜସ୍ୟା ସ୍ତନଂ ହରି। ହେ ଗୁରୁଦେବ, ମୋତେ ଆପଣ କୁହନ୍ତୁ ଯେ ନନ୍ଦ କିମ୍ କରୋଦ ବ୍ରହ୍ମନ୍, ହେ ବ୍ରହ୍ମଣ, ନନ୍ଦ ଏଭଳି କ'ଣ ଶ୍ରେୟ କରିଥିଲେ, କ'ଣ ପୁଣ୍ୟ କରିଥିଲେ ଏବଂ ତାଙ୍କୁ କହିଛନ୍ତି ମହୋଦୟମ୍, ଏବଂ ଯଶୋଦାଙ୍କୁ କହିଛନ୍ତି ମହାଭାଗା, ଯେ ନନ୍ଦ ଠାରୁ ଆହୁରି ମାନେ ପୁଣ୍ୟବାନ ହେଉଛନ୍ତି, ପୁଣ୍ୟବତୀ ହେଉଛନ୍ତି ଯଶୋମତୀ। ସେ ପୂର୍ବ ଜନ୍ମରେ କି ପୁଣ୍ୟ କରିଥିଲେ ଯାହାଫଳରେ ସ୍ୱୟଂ ହରି ପୟୋଜସ୍ୟ ସ୍ତନମ୍ ହରି, ଯାହାଙ୍କର ସ୍ତନ୍ୟପାନ ସ୍ୱୟଂ ଭଗବାନ କଲେ, ଆପଣ କୁହନ୍ତୁ। ଏହି ପ୍ରଶ୍ନ ତାଙ୍କର ଥିଲା ଏବଂ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ଏହି ପ୍ରଶ୍ନକୁ ଅତି ସୁନ୍ଦର ଭାବରେ ବୁଝେଇ ଦେଲେ ଯେ ହେ ପରୀକ୍ଷିତ, ଏ ଯଶୋଦା ଯିଏକି ଧରା ଥିଲେ ପୂର୍ବ ଜନ୍ମରେ ଏବଂ ନନ୍ଦ ମହାରାଜ ବସୁ ମଧ୍ୟରେ ଶ୍ରେଷ୍ଠ ବସୁ ଦ୍ରୋଣ ଥିଲେ, ସେମାନେ ଭଗବାନଙ୍କୁ ପୁତ୍ର ରୂପରେ ପାଇବା ପାଇଁ ଯେ ବହୁ ବର୍ଷ ତପସ୍ୟା କରିଥିଲେ ଏବଂ ପୁତ୍ରଙ୍କ ନିକଟରେ ବିଶେଷ କରି ମାଧୁର୍ଯ୍ୟ ଜ୍ଞାନ, ପୁତ୍ର କିଭଳି ଭଗବାନଙ୍କୁ ପୁତ୍ର ରୂପରେ ବାତ୍ସଲ୍ୟ ସ୍ନେହରେ ସେବା କରିବେ ଏଇ କାମନା କରିଥିଲେ। ଏବଂ ଏଇ ବର କିଏ ପ୍ରଦାନ କରିଥିଲେ, ଏ ଦୁଇଟି ପାର୍ଥକ୍ୟ ଜିନିଷ ଅଛି। ପୃଷ୍ଣୀ ଆଉ ସୁତାପାଙ୍କୁ ବର ପ୍ରଦାନ କରିଥିଲେ ସ୍ୱୟଂ ଭଗବାନ, ଭଗବାନ ନିଜେ ଆସିଲେ ନା, ଭଗବାନ ନିଜେ ଆସି କହିଲେ ତୁମର କ'ଣ ଆବଶ୍ୟକ। କୃଷ୍ଣ ଆଉ ସୁତାପା କହିଲେ ଆପଣଙ୍କ ସଦୃଶ ମୋର ପୁତ୍ର ଦରକାର। କୃଷ୍ଣ ସୁତାପା ମାନେ ନନ୍ଦ ଏ ବସୁଦେବ ଦେବକୀଙ୍କର ପୂର୍ବ ଜନ୍ମ, କିନ୍ତୁ ବସୁଦେବ ଦେବକୀଙ୍କୁ ସ୍ୱୟଂ ଭଗବାନ ଆଶୀର୍ବାଦ ପ୍ରଦାନ କରିଥିଲେ, କିନ୍ତୁ ନନ୍ଦ ଯଶୋଦାଙ୍କୁ ସ୍ୱୟଂ ଭଗବାନ ଆଶୀର୍ବାଦ ପ୍ରଦାନ କରିନଥିଲେ, ବ୍ରହ୍ମାଜୀ ଆଶୀର୍ବାଦ ପ୍ରଦାନ କରିଥିଲେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରବଚନ ଦେଉ ଏଇ କଥା ହିଁ କହିଦେଇଛନ୍ତି, ଏଇଟା ସତ କଥା। ଏତେ ଯେଉଁ କଠୋର ତପସ୍ୟା କରୁଥିଲେ, ପ୍ରକୃତରେ ବ୍ରହ୍ମାଜୀ କହିଲେ ଠିକ୍ ଅଛି ତୁମେ କୃଷ୍ଣଙ୍କ ପୁତ୍ର ରୂପରେ ପ୍ରାପ୍ତ ହେବ। ସୁଖଦେବ ଗୋସ୍ୱାମୀ ତଳେ ଏଇ ପ୍ରଶ୍ନର ଉତ୍ତରରେ ପରୀକ୍ଷିତ ମହାରାଜଙ୍କୁ ଏ କଥା କହିଲେ, ପରୀକ୍ଷିତ ମହାରାଜ ବିଲକୁଲ ପ୍ରସନ୍ନ ହେଲେ, କାରଣ ଯେଉଁ ବ୍ରହ୍ମା ସେ ନିଜେ ବୃନ୍ଦାବନରେ କୀଟ ହେବା ପାଇଁ ତୃଣ ହେବା ପାଇଁ ପ୍ରାର୍ଥନା କରିଛନ୍ତି, ସେ ବ୍ରହ୍ମାଙ୍କର କି ଅଧିକାର ଅଛି ଭଗବାନଙ୍କର ପିତାମାତାଙ୍କୁ ଆଶୀର୍ବାଦ ଦେବେ, ତାଙ୍କ ଆଶୀର୍ବାଦ ବଳରେ ଏଭଳି ଯେ ଅଧିକାର ପ୍ରାପ୍ତ ହେବେ। ପରୀକ୍ଷିତ ମହାରାଜଙ୍କୁ ବିଲକୁଲ ପସନ୍ଦ ଲାଗିଲାନି ଏ କଥା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଏଇ ବିଷୟ ଏଇଥିପାଇଁ ଆରମ୍ଭ ହେଇଛି, ଆପଣ ସବୁ ସମୟରେ ମନେ ରଖିବେ, ସୁଖଦେବ ଗୋସ୍ୱାମୀ ଓ ପରୀକ୍ଷିତ ମହାରାଜଙ୍କ ଯେତେବେଳେ ପ୍ରବଚନ ହେଉଛି, ବହୁତ ପ୍ରବଚନରେ କୌଣସି ପ୍ରଶ୍ନ ନାହିଁ, ଡାଇରେକ୍ଟ ସୁଖଦେବ ଗୋସ୍ୱାମୀ ପ୍ରବଚନ ଆରମ୍ଭ କରିଛନ୍ତି। ଯେଭଳି ଅଜାମିଲ ଚରିତ୍ର ଆପଣ ଦେଖିବେ, କର୍ମପ୍ରାଶ୍ଚିତ କଥା ଯେତେବେଳେ କହିଦେଇଛନ୍ତି ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠାଇଲେ ପରୀକ୍ଷିତ, କିନ୍ତୁ ଜ୍ଞାନ ପ୍ରାଶ୍ଚିତ କଥା କହିସାରିଲା ପରେ ପରୀକ୍ଷିତ କୌଣସି ପ୍ରଶ୍ନ କରିନାହାନ୍ତି, ଇମିଡ଼ିଏଟଲି ଭକ୍ତି ପ୍ରାଶ୍ଚିତ କଥା ସୁଖଦେବ ଗୋସ୍ୱାମୀ ନିଜ ମୁଖରେ କହୁଛନ୍ତି। କାରଣ ପ୍ରବଚନ କରିବା ସମୟରେ ସୁଖଦେବ ଗୋସ୍ୱାମୀ ସବୁ ସମୟ ଲକ୍ଷ୍ୟ କରୁଥିଲେ ପରୀକ୍ଷିତ ମହାରାଜଙ୍କର ମନୋଭାବଟା କ'ଣ, ଯେତେବେଳେ ପରୀକ୍ଷିତ ମହାରାଜ ପ୍ରସନ୍ନ ନାହାନ୍ତି ସେତେବେଳେ ସେ ଜାଣିପାରୁଥିଲେ ନା ପରୀକ୍ଷିତ ଏଥିରେ ସନ୍ତୁଷ୍ଟ ନାହାନ୍ତି, ସେ ଜାଣିପାରୁଥିଲେ। କାରଣ ସୁଖଦେବ ଗୋସ୍ୱାମୀ ସବୁ ସମୟରେ ପରୀକ୍ଷିତ ମହାରାଜଙ୍କୁ, କାରଣ ପରୀକ୍ଷିତ ମହାରାଜଙ୍କୁ ଏଭଳି ପରୀକ୍ଷା କରିବା ତାତ୍ପର୍ଯ୍ୟ ଯେ ବହୁତ ମୁନି ଋଷିମାନେ ବି ସେଠି ଶ୍ରବଣ କରୁଥିଲେ, କିନ୍ତୁ ସବୁ ସମୟରେ ସୁଖଦେବ ଗୋସ୍ୱାମୀ ଚାହୁଁଥିଲେ ଯେ ମୁନି ଋଷିମାନେ ଅଛନ୍ତି ଏମାନଙ୍କ ମନରେ ଯେମିତି କୌଣସି ସନ୍ଦେହ ନ ଆସୁ, ତାଙ୍କ ସନ୍ଦେହ ଆସିବା ପୂର୍ବରୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଦେଉଥିଲେ। ସେଥିପାଇଁ ଭାଗବତରେ ଯେତେ ପ୍ରଶ୍ନ ଅଛନ୍ତି, ଯେତେ କ୍ରିଟିକାଲ ପ୍ରଶ୍ନ, ଇଏ ସବୁ ପ୍ରକୃତରେ ଗୋସ୍ୱାମୀମାନେ କହିଛନ୍ତି ପରୀକ୍ଷିତ ମହାରାଜ କେବଳ ଏ ମୁନି ଋଷିମାନଙ୍କ ପାଇଁ ପ୍ରଶ୍ନ କରିଛନ୍ତି, ତାଙ୍କ ମଧ୍ୟରେ କୌଣସି ସନ୍ଦେହ ନାହିଁ। ଯେତେବେଳେ ଏଇ ପ୍ରଶ୍ନଟି ଶୁଣିଦେଲେ ତାଙ୍କର ମନରେ ବହୁତ ମାନେ ପ୍ରସନ୍ନ ହେଲେନି ପରୀକ୍ଷିତ, ଯେ କେମିତି ବ୍ରହ୍ମା ଜଣେ ସାଧାରଣ ପ୍ରଭୁଙ୍କର ସୃଷ୍ଟ ଜୀବ ଆଉ ଏବଂ ସିଏ ହେଉଛନ୍ତି କ'ଣ ନା ନନ୍ଦ ଯଶୋଦା ହେଉଛନ୍ତି ନିତ୍ୟ ପରିକର, ନିତ୍ୟ ପରିକରକୁ ଇଏ ଆଶୀର୍ବାଦ କିଭଳି ଦେବେ, ଇଏ ସମ୍ଭବ ନୁହେଁ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ବିଶେଷ କରି ଏ ଅଧ୍ୟାୟରେ ବହୁତ ଟୀକା ଅଛନ୍ତି, ବିଶେଷ କରି ସଂକ୍ଷେପ ମୁଁ ଟୀକା କହିବି, କିନ୍ତୁ ଟୀକାକୁ ନ କହିଲେ କଥା ସ୍ମରଣ ରଖିବା ସମ୍ଭବ ନାହିଁ। ଯେ ଶ୍ରୀକୃଷ୍ଣ ବିଷୟକ ନନ୍ଦ ଯଶୋଦାଶ୍ରୟ ମହାବାତ୍ସଲ୍ୟ ପ୍ରେମ ସାଧନ ଅପି ସାଧାରଣ ଅପୂର୍ବମ ଶ୍ରେୟ ଭବତୁମ ଅହର୍ତ୍ତି, ଯେ ଯେଉଁ ସାଧାରଣ ସାଧନ ବଳରେ ଶ୍ରୀକୃଷ୍ଣଙ୍କର ଯେଉଁ ମହାପ୍ରେମଶାଳୀ ମହାପ୍ରେମଶାଳୀ ସେବା ପ୍ରାପ୍ତ ହେଲେ ନନ୍ଦ ଯଶୋଦା, ଏ ସାଧାରଣ ସାଧନ କରିକି ଏମିତି ପାଇଗଲେ ପୁତ୍ର ରୂପରେ, ଏଇଟା ବିଲକୁଲ ପସନ୍ଦ ହେଲାନି ପରୀକ୍ଷିତ ମହାରାଜ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ତଦା ଆକର୍ଣ୍ଣବ, ଏଇଟା ଶୁଣିଲା ମାତ୍ରେ ହିଁ ପ୍ରଶ୍ନ କର୍ତ୍ତୁ ରାଜ୍ୟମ ଅପି ଚିତ୍ତ ନାତି ପ୍ରସନ୍ନ, ରାଜା ଯେଉଁ ପ୍ରଶ୍ନ କରିଥିଲେ ଏତେ ତାଙ୍କ ଚିତ୍ତ ପ୍ରସନ୍ନ ହେଲାନି। ସୁଖଦେବ ଗୋସ୍ୱାମୀ ଡାଇରେକ୍ଟ ଦେଖୁଛନ୍ତି ଆଲକ୍ଷ୍ୟ ତତ୍ର ମୁଖ୍ୟ ସିଦ୍ଧାନ୍ତମ ଅଭିବ୍ୟଞ୍ଜୟତ, ଏଥିରେ ଲକ୍ଷ୍ୟ କରିଦେଲେ ଯେ ପରୀକ୍ଷିତ ବର୍ତ୍ତମାନ ପ୍ରସନ୍ନ ନାହାନ୍ତି, ତେଣୁ ମୁଖ୍ୟ ସିଦ୍ଧାନ୍ତଟା କ'ଣ ସେ ଭିତରେ ରଖୁଥିଲେ। ଭାଗବତରେ ସବୁ ସମୟରେ ଦେଖିବେ ଯେଭଳି ଗୋପୀମାନଙ୍କ ପରେ ରାସଲୀଳାରେ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଛନ୍ତି, ଆମର ଓଡ଼ିଆରେ ଯେମିତି କୁହନ୍ତି ସେ କେମିତି ଧର୍ମକୁ ସ୍ଥାପନ କରିବା ପାଇଁ ଆସିଥିଲେ, ସେ ପରଦାରକୁ କିଭଳି ହରଣ କଲେ, ସୁଖଦେବ ଗୋସ୍ୱାମୀ ଡାଇରେକ୍ଟ ପ୍ରବଚନ ଆଗେ ଦେଇଦେଉ ନାହାନ୍ତି, କ୍ଲିଅର କରୁନାହାନ୍ତି, ସବୁ କଥାକୁ ଭିତରେ ଭିତରେ ରଖୁଛନ୍ତି, ପରୀକ୍ଷିତ ଯାହା ପ୍ରଶ୍ନ କଲେ ତାର ଉତ୍ତର ଦେଉଛନ୍ତି। କାରଣ ବକ୍ତାର ଇଏ ହେଉଛି ଗୋଟିଏ ସବୁ ସମୟରେ ଯେ ଗୁଣ, ଶ୍ରୋତାର ଅଧିକାର ଦେଖି କଥା କହିବେ, ଶ୍ରୋତା ଯେତିକିରେ ସମଜ ବୁଝିଯିବେ ସେତିକିରେ କଥାଟା ବନ୍ଦ କରିବା ଦରକାର। ତେଣୁ ପରୀକ୍ଷିତ ମହାରାଜ ଯେତିକି ଅସନ୍ତୁଷ୍ଟ ହେଉଥିଲେ, ତାଙ୍କ ଅନ୍ତରେ କିଛି ପ୍ରଶ୍ନ ଆସୁଥିଲା, ସୁଖଦେବ ଗୋସ୍ୱାମୀ ଇମିଡ଼ିଏଟ୍ କ୍ଲିଅର କରିଦେଉଥିଲେ। ଏଠି ପ୍ରସନ୍ନ ବର୍ତ୍ତମାନ ନାହାନ୍ତି ପରୀକ୍ଷିତ, ବ୍ରହ୍ମାଙ୍କ ବରରେ ନନ୍ଦ ଯଶୋଦା କ'ଣ ଏଭଳି ସମ୍ଭବ, ଯଶୋଦା ମାତା ପୁଣି ମାନେ ସ୍ୱୟଂ ସ୍ତନ୍ୟପାନ କରୁଥିଲେ ହରି ତାଙ୍କର, ଇଏ ସମ୍ଭବ ନୁହେଁ। ସେଥିପାଇଁ ନବମଧ୍ୟାୟ ଆରମ୍ଭ ହେଲେ, ନବମଧ୍ୟାୟ ଶ୍ରୀ ଶୁକ ଉବାଚ, ଏ ଶ୍ଳୋକଟି ମୋ ସାଙ୍ଗରେ ସମସ୍ତେ ଆପଣ ଆଜି ଗୋଟେ ଦିନ ପଢ଼ିବେ। ଶ୍ରୀ ଶୁକ ଉବାଚ ଏକଦା ଗୃହତା ଶିଶୁ ଯଶୋଦାନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତାସୁ ନିର୍ମମନ୍ଥ ସ୍ୱୟଂ ଦଧି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏକଦା କୌଣସି ପ୍ରଶ୍ନ ନାହିଁ, କିନ୍ତୁ ଏକଦା ସେ ଜାଣିଦେଲେ ସିଧା ଆରମ୍ଭ କରୁଛନ୍ତି ଯେ କିଭଳି ଏଇ ସିଦ୍ଧାନ୍ତଟାକୁ, ଯେ ପ୍ରକୃତରେ ନନ୍ଦ ଯଶୋଦା, ଏଇଟାକୁ ଆପଣ ସବୁସମୟରେ ମନେ ରଖିବେ, ନନ୍ଦ ଯଶୋଦା ବ୍ରହ୍ମାଙ୍କ ବରରେ ଯେ ଭଗବାନ ବ୍ରଜେନ୍ଦ୍ର ନନ୍ଦନ ସ୍ୱୟଂ କୃଷ୍ଣଙ୍କ ପୁତ୍ର ରୂପରେ ପାଇଥିଲେ ଏଇଟା ଠିକ୍ କଥା ନୁହେଁ, ଏଇଟା ଗୌଣ ଜିନିଷ, କିନ୍ତୁ ମୁଖ୍ୟ ଜିନିଷଟା ଏଇ ଲୀଳାରେ ବର୍ତ୍ତମାନ କହିବେ, ଏଇଟା ହେଉଛି ସିଦ୍ଧାନ୍ତ। ଏବଂ ଏଇ ଲୀଳାରେ ଗୋସ୍ୱାମୀମାନେ ଦୁଇଟି ଜିନିଷ ଦେଇଛନ୍ତି, ଗୋଟେ ସାଇଡ଼ରେ ରହିଛନ୍ତି ସାଧକ, ଆଉ ଗୋଟେ ସାଇଡ଼ରେ ପ୍ରେମ, ଅର୍ଥାତ୍ ସାଧକ ସାଧନ କରି କିଭଳି ପ୍ରେମ ପାଇବ, ଏ ପ୍ରତି ଶ୍ଳୋକରେ ତାର ସବୁ ଅର୍ଥ ଗୁଡ଼ିକ ଅଛନ୍ତି। ସାଧକ କ'ଣ କରିବା ଦରକାର, ଯଶୋଦାମା ଏକ ସାଧକ ରୋଲ୍ କରିଛନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଯିଏ ପ୍ରେମର ଆଧାର, ସିଏ ସ୍ୱୟଂ ପ୍ରେମ ମାନେ ଭଗବାନ କେମିତି ଲାଭ କରିବା ସେ ରୋଲ୍ କରିଛନ୍ତି। ଅର୍ଥାତ୍ ସାଧକ ସବ ସମୟରେ ଯଶୋଦାମାଙ୍କର ଭାବ, ଯଶୋଦାମା ଯେଭଳି ସେବା କରିକି କୃଷ୍ଣଙ୍କୁ ବାନ୍ଧିଲେ ସେଇ ଭାବନାଟା ନେଲେ ହିଁ ସେ ପ୍ରେମ ପ୍ରାପ୍ତି ହେବ। ଏବଂ ଭଗବାନ ଏଇ ଲୀଳାରେ ଶିକ୍ଷା ଦେଇଛନ୍ତି ପ୍ରକୃତରେ ମୁଁ ହେଉଛି ପ୍ରେମବଶ, କାହାକୁ ଦେଖାଉଛନ୍ତି, ଶେଷରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସିଦ୍ଧାନ୍ତ ଦେବେ ଯେ ବ୍ରହ୍ମା ଶିବ ସମସ୍ତ ଦେବତାମାନଙ୍କୁ ଏବଂ ତ୍ରିଜଗତକୁ ସମସ୍ତଙ୍କୁ ଦେଖାଉଛନ୍ତି, ତୁମେ ଦେଖ ମୁଁ ମୋ ଭକ୍ତର ବଶ। ଏ ଲୀଳାର କେତୋଟି ଅଦ୍ଭୁତ ଜିନିଷ ଅଛି, କାରଣ ଭଗବାନ ନିଜେ ଭକ୍ତିରେ ସିଏ ହେଉଛନ୍ତି ବିଷୟ, ସିଏ ଆଶ୍ରୟ ନୁହନ୍ତି, ସିଏ କିଛି ଟେଷ୍ଟ ଜାଣିପାରୁନାହାନ୍ତି ଭକ୍ତିରେ। ଆକ୍ଚୁଆଲି ଭକ୍ତ ଯେଉଁ ଟେଷ୍ଟ ପାଏ ସେଇଟା କ'ଣ, ଯେମିତି ଗୋସ୍ୱାମୀ ମାନେ ଉଦାହରଣ ଦିଅନ୍ତି, ଯଦି ପଦ୍ମକୁ ପଚରାଯିବ ମଧୁଟା କିଭଳି, ପଦ୍ମ କିଛି କହିପାରିବେନି। ଆରେ ପଦ୍ମ ମଧୁ ରଖିଛି କିନ୍ତୁ ମଧୁ ସେ ଜାଣିନି, ସ୍ୱାଦ କରିନି, ଭ୍ରମର ଜାଣେ ମଧୁଟା କିଭଳି। ପଦ୍ମ ଏତେ କଷ୍ଟ କରି ପରାଗରେ ତାର ମଧୁକୁ ଧରିଛି କିନ୍ତୁ ଆସ୍ୱାଦ କରିପାରୁନି, ସେ ଜାଣିନି ଆଧାର ବସ୍ତୁ କିନ୍ତୁ ଜାଣିପାରୁନି, କିନ୍ତୁ ଭ୍ରମର ଜାଣେ ମଧୁର ସ୍ୱାଦ। ଆଚାର୍ଯ୍ୟମାନେ କହୁଛନ୍ତି ଯଦିଓ ଭଗବାନ ଶ୍ରୀକୃଷ୍ଣ ପ୍ରେମର ଆଧାର କି ଯଶୋଦା ମା ବା ସେବକମାନେ ଯେଉଁ ସେବା କରିକି ଆନନ୍ଦ ପାଆନ୍ତି, ସେ ଆନନ୍ଦଟା କ'ଣ ଭଗବାନ ଜାଣନ୍ତି। ଦ୍ୱିତୀୟ ଉଦାହରଣ, ଯେମିତିଭଳି ଗାଭୀ, ଗାଭୀ ଦୁଗ୍ଧ ରଖିଛି କିନ୍ତୁ ସେ ଦୁଗ୍ଧର ଟେଷ୍ଟ ଜାଣେ ନା, ବସ୍ଛା ଜାଣେ, ବସ୍ଛା କେବଳ ଜାଣେ ଦୁଗ୍ଧର ଟେଷ୍ଟଟା କ'ଣ, ଗାଭୀ ଜାଣିପାରିବା। ସେଭଳି ସାଧକ ଯିଏ ଯଶୋଦା ମାଙ୍କର ପଦାଙ୍କୁ ଅନୁସରଣ କରି ଏଇଭଳି ସେବା କରିବ, ସେ ଭଗବାନଙ୍କୁ ବଶ କରିପାରିବ। ଭଗବାନଙ୍କର ଏଇ ଦାମୋଦର ଲୀଳା ଏଇଥିପାଇଁ ପ୍ରତି କାର୍ତ୍ତିକ ମାସରେ ପାଠ କରାଯାଏ, ପ୍ରତି ବର୍ଷ ପାଠ କରାଯାଏ ଏଇ ଲୀଳାଟା, ଯେ ଭକ୍ତ ବଶ୍ୟତା ଭଗବାନ ଆଉ କେଉଁ ଲୀଳାରେ ଏତେ ସ୍ୱୀକାର କରୁନାହାନ୍ତି। ଏବଂ ଗୋସ୍ୱାମୀମାନେ ବହୁତ ସୁନ୍ଦର ସୁନ୍ଦର ଟିକା, ବିଶେଷ କରି ଚକ୍ରତିପାଦ ଏବଂ ଜୀବ ଗୋସ୍ୱାମୀଙ୍କର ଟିକା ବହୁତ ସୁନ୍ଦର ଅଛି, ଯେ କାହିଁକି ଏ ଜିନିଷ କରିଛନ୍ତି, କାହିଁକି ଏମିତି ବନ୍ଧା ପଡ଼ିଲେ, କାହିଁକି ଯଶୋଦା ବାନ୍ଧି ପାରିଲେନି। ପ୍ରକୃତରେ ଏ ତତ୍ତ୍ୱଗତ ଅର୍ଥ ସାଧକ କିଭଳି ସାଧନ କରି କେଉଁ ପ୍ରସେସରେ ଗଲେ ସେ ଭଗବାନଙ୍କୁ ପାଇବ, ସେଇ କଥା ହିଁ କହୁଛନ୍ତି। ଆଚ୍ଛା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଏ ଅଧ୍ୟାୟ ଆରମ୍ଭରେ, ନବମ ଅଧ୍ୟାୟ ଆରମ୍ଭରେ ତାଙ୍କର ଟୀକାରେ ଲେଖୁଛନ୍ତି, ଚୌର୍ଯ୍ୟ କ୍ରୋଧାଦି ମଜ୍ଜିବାନ ଗୁଣେ ବିଧେଇବ ହୃଦୟେ, ଚୌର୍ଯ୍ୟା କ୍ରୋଧାଦି ମାନ ମାତ୍ରା ବଦ୍ଧତମ କୃଷ୍ଣ ରୋଦସୀ। ହେ କୃଷ୍ଣ, ମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ପ୍ରେମିକ ଲୋକ, ସେ ଆଗେ କୃଷ୍ଣଙ୍କୁ ଆଶୀର୍ବାଦ କରୁଛନ୍ତି, ଆଶୀର୍ବାଦ ନାହିଁ ମାନେ ଏମିତି କହୁଛନ୍ତି, କେମିତି, ହେ କୃଷ୍ଣ ତୁମେ ସେଇ କୃଷ୍ଣ ଅଟ ଯିଏକି ସାଧାରଣ ଜୀବମାନଙ୍କୁ ଗୁଣ ଦ୍ୱାରା ବନ୍ଧନ କରି ତମ ଗୁଣରୁ ଜାତ ଚୌର୍ଯ୍ୟ ଆଉ କ୍ରୋଧ ଦ୍ୱାରା ତାଙ୍କୁ ମଜ୍ଜିତ କରି ତାକୁ ଏ ଜଗତରେ କଣ ଦେଉଛ। ବର୍ତ୍ତମାନ ତୁମେ ମା ଦ୍ୱାରା, ହେ କ୍ରୋଧୀ, ହେ ଚୌର୍ଯ୍ୟ ପରାୟଣ କୃଷ୍ଣ, ତୁମେ ମା ଦ୍ୱାରା ବର୍ତ୍ତମାନ ବନ୍ଧା ହେଇ କାନ୍ଦ, ମାନେ ଚକ୍ରବାଦ କହୁଛନ୍ତି ତୁମେ ମଧ୍ୟ ବନ୍ଧା ହେଇ କାନ୍ଦ, ଏହା କହିକି ସେ ଆରମ୍ଭ କରିଛନ୍ତି ତାଙ୍କର ଟୀକା। ଆଚ୍ଛା, ଏକଦା ଗୃହଦାସିଷୁ ଯଶୋଦା ନନ୍ଦ ଗେହିନୀ, ଏଠି ଦୁଇଟି ଶବ୍ଦ ଯଶୋଦା ମା ତାଙ୍କର ଲାଗିଛି, ଦେଖନ୍ତୁ ନନ୍ଦ ଗେହିନୀ ପୁଣି ଯଶୋଦା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ଜୀବ ଗୋସ୍ୱାମୀ ତ ଯଶୋଦା ଶବ୍ଦକୁ ବହୁତ ଥର ବ୍ୟାଖ୍ୟା କରିଛନ୍ତି, ଏଠାରେ ବି ମଧ୍ୟ କହୁଛନ୍ତି ଯେ ପ୍ରକୃତରେ ଯଶ ଯେଉଁ ପ୍ରଦାନ କରିଛନ୍ତି, କୃଷ୍ଣ ହେଉଛନ୍ତି ଭକ୍ତିର ବଶ। ଏ ଦାମୋଦର ଲୀଳା ମାଧ୍ୟମରେ ଯେ ଯେଉଁ ଯଶ ପ୍ରଦାନ କରିଛନ୍ତି ଯଶୋଦା, ଏ ଯଶୋଦା ଶବ୍ଦ, ଆଉ ନନ୍ଦ ଗେହିନୀ, ନନ୍ଦଙ୍କର ପତ୍ନୀ ଅର୍ଦ୍ଧାଙ୍ଗିନୀ, ଏ ଏକଦା ଗୋଟିଏ ଦିନ, ଏଇ ଗୋଟିଏ ଦିନର ଅର୍ଥରେ ଆପଣ ବୁଝନ୍ତୁ, ପୂର୍ବରୁ ଆପଣମାନେ ଜାଣିଥିବେ ଗୋପୀମାନେ ଆସନ୍ତି କମ୍ପ୍ଲେନ୍ କରିକି ଯାଆନ୍ତି, ବହୁତ ପ୍ରକାର ଗୋପୀ ଥିଲେ ପ୍ରକୃତରେ, ବହୁତ ଗୋପୀ କୃଷ୍ଣଙ୍କୁ, ତାଙ୍କର କୌଣସି ଅଭିଯୋଗ ନାହିଁ, ଯେହେତୁ କୃଷ୍ଣଙ୍କୁ ଘରେ ଥରେ ଧରିଦେଇକି ଗାଳି ଗୁଲଜ କରିଥିଲେ, କୃଷ୍ଣ ଆଉ ଯାଆନ୍ତିନି, କିନ୍ତୁ କୃଷ୍ଣ ନଗଲେ ତାଙ୍କ ମନ ଠିକ ଲାଗେ ନା, ତେଣୁ ସେ ମିଥ୍ୟା ଗୋଟେ ଅଭିଯୋଗ ନେଇକି ଯଶୋଦା ମା ତାଙ୍କ ଦିଗ ଆସନ୍ତି। ଆକ୍ଚୁଆଲି ଆସିବାର ଉଦ୍ଦେଶ୍ୟ ଅଭିଯୋଗ ନୁହେଁ, ଆସିବାର ଉଦ୍ଦେଶ୍ୟ କୃଷ୍ଣଙ୍କୁ ଦର୍ଶନ କରିକି ଯିବା। ଇଏ ଗୋଟେ ଶ୍ରେଣୀର ଗୋପୀ ଅଛନ୍ତି, ଆଉ କେତେ ଶ୍ରେଣୀର ଗୋପୀ ଅଛନ୍ତି ଯେଉଁମାନେ କି ବିଲକୁଲ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ଏବଂ ସଙ୍କେତ ଦେଇକି ଯାଆନ୍ତି, କୃଷ୍ଣ ଯଦି ତାଙ୍କ ଘରକୁ ବହୁତ ଦିନ ନ ଯାଇଛନ୍ତି ସଙ୍କେତ କରିକି ଯାଆନ୍ତି, କୃଷ୍ଣ ତୁମେ ଯିବ, ଇଏ ବି ଗୋଟେ ଶ୍ରେଣୀର ଗୋପୀ ଥିଲେ। ଏବଂ ଆଉ ଗୋଟେ ଶ୍ରେଣୀର ଗୋପୀ ଥିଲେ ଯେଉଁମାନେ କି ପ୍ରକୃତରେ କ୍ରୋଧ, କୃଷ୍ଣଙ୍କ ଉପରେ କ୍ରୋଧ କରିକି କୃଷ୍ଣଙ୍କୁ ଧରିବା ପାଇଁ, ଦଣ୍ଡ ଦେବା ପାଇଁ ସେ ପ୍ଲାନ୍ କରନ୍ତି। ସେ କ'ଣ କରନ୍ତି, ତାଙ୍କ ସ୍ୱାମୀଙ୍କୁ କୁହନ୍ତି, ଦେଖ ମୁଁ ତ ଏକୁଟିଆ ଅଛି ନା, ମୁଁ ପାରୁନି, ବଡ଼ ଚଞ୍ଚଳ, ତୁମେ ଆଜି ଘରେ ରୁହ। ସ୍ୱାମୀ ତାଙ୍କର ଦିନମାନ କାମ ବନ୍ଦ କରି ଘରେ ରୁହନ୍ତି, କୃଷ୍ଣ ଜାଣିଦିଅନ୍ତି ଆଜି ତାଙ୍କ ସ୍ୱାମୀ ଘରେ ଘରକୁ ଯାଆନ୍ତି ନା ତାଙ୍କର ଘରକୁ, ତେଣୁ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଆରମ୍ଭ ହୋଇଗଲେ। ତାଙ୍କ ସ୍ୱାମୀ କହେ ତାଙ୍କ ସ୍ତ୍ରୀକି, ତୁମେ ମିଛର ସୀତା ତାଙ୍କର ନାଁରେ ଏମିତି କାହିଁ ସୀତା ଆଜି ଆସିଲେନି। ତେଣୁ ବହୁତ ଗୋପୀ ଏଇଭଳି ହତାଶ ହେଇକି ମଧ୍ୟ ଆସନ୍ତି ପୁଣି କୃଷ୍ଣଙ୍କ ପାଖକୁ ଦର୍ଶନ କରିବା ପାଇଁ। ଏବଂ ଆଉ ଗୋଟେ ଶ୍ରେଣୀର ଗୋପୀ ଥିଲେ, ସେ ତ ଅଦ୍ଭୁତ ଗୋପୀ, ସିଏ କ'ଣ କରନ୍ତି,
ଆସିକି କୃଷ୍ଣଙ୍କୁ ଧରିବା ପାଇଁ ଗୋଟେ ପ୍ଲାନ୍ କରିକି ଆସନ୍ତି। ଆଗରୁ ଘର ଘର ଭିତରେ କଥାବାର୍ତ୍ତା ହେଇଥାନ୍ତି ଦୁଇ ଗୋପୀ ଭିତରେ। ଦେଖ ଆମେ କୃଷ୍ଣକୁ ଏକଲା ଧରିପାରୁନି ନା, ଆମେ ଦୁଇ ଜଣ ଆଜି ମିଶିବା ଏବଂ ମୁଁ ଯାଉଛି, ମୁଁ ସଙ୍କେତ ଦେବି ତୁମ ଘରେ ଯେ ସଦ୍ୟ ମାଖନ ଅଛି ବୋଲି। ସେମାନେ ଆସନ୍ତି, ଆସିକି ଯଶୋଦା ମା ଏ କୃଷ୍ଣଙ୍କୁ କୁହନ୍ତି, କମ୍ପ୍ଲେନ୍ ତ କମ୍ପ୍ଲେନ୍ ତ ସବୁବେଳେ ଅଛି, କିନ୍ତୁ ତା ଭିତରେ ସଙ୍କେତ ଦିଅନ୍ତି ଯେ କାନା ଆଜି ତାଙ୍କ ଘରେ ମାଖନ ଅଛି ଯିବୁ। କୃଷ୍ଣ ଜାଣନ୍ତି ମୁଁ ଗଲା ମାନେ ନିଶ୍ଚିତ ଧରା ପଡ଼ିବି, ତେଣୁ ସେ କ'ଣ କରନ୍ତି, ସେ ଦୁଇ ଜଣ ଯେଉଁଦିନ ଆଗରୁ କନସଲ୍ଟ କରିଥାନ୍ତି ଦୁଇ ଜଣ ଯାଇକି ଏକାଠି ହେଇକି ଥାନ୍ତି, କୃଷ୍ଣ ତାଙ୍କ ଘରକୁ ଯାଆନ୍ତି, ଯିଏ ଯାଇକି ସଙ୍କେତ ଦେଇଥାନ୍ତି ତାଙ୍କ ଘରେ ଯାହା ଦଦିଲ ବଣିତା ସବୁ ଖାଆନ୍ତି, ତେଣୁ ସେ ଏଭଳି ହତାଶ। ଏଇଭଳି ବହୁ ଶ୍ରେଣୀର ଗୋପୀ ଥିଲେ ଯେଉଁମାନେ ଆସିକି ଯେଉଁଭଳି କମ୍ପ୍ଲେନ୍ କରୁଥିଲେ, କିନ୍ତୁ ଯଶୋଦା ମାତା ଆକ୍ଚୁଆଲି ବୁଝୁଥିଲେ ସବୁ ଜିନିଷ, ସେ ଜାଣୁଥିଲେ ମୋ ପୁତ୍ରର କିଛି ଦୋଷ ରହୁଛି, କିନ୍ତୁ ତାଙ୍କୁ ଶାସନ କରିପାରୁନଥିଲେ। କାହିଁ ଶାସନ କରିପାରୁନଥିଲେ, କୃଷ୍ଣ ପଦେ କଥା କହିଦେଲେ କୃଷ୍ଣ ଯେତେ ମନ ଦୁଃଖ ନ କରୁଥିଲେ ମା ସହିତ ମନ ଦୁଃଖ କରୁଥିଲେ, ସେଥିପାଇଁ ଚିନ୍ତା କରୁଥିଲେ କଠୋର ବଚନ କହିଦେଲେ ତ ମୋର ମୋ ମନରେ ଦୁଃଖ ଆସୁଛି, ଆଉ ଏବେ ଯଦି ଶାସନ ବି ନ କରିବି ଭବିଷ୍ୟତରେ ରାଜା ହେଲେ ସେ ତ ବିଲକୁଲ ଚୋର ହେଇଯିବେ, ବ୍ରଜପୁରରେ ସମସ୍ତେ ଚୋର ରାଜା ବୋଲି କହିବେ ନନ୍ଦପୁଅ, ତେଣୁ ମୋତେ ଶାସନ କରିବାକୁ ହବ। ଏକଟା ମାନେ ଏଇ ସ୍ମରଣ ତାଙ୍କର ମନ ଭିତରେ ଅଛି ଯେ ମୋ ପୁଅ କେମିତି ଚୋରି କାର୍ଯ୍ୟଟା ଛାଡ଼ିବ, କିନ୍ତୁ ସେଇଦିନର ସୁଯୋଗଟା ବର୍ତ୍ତମାନ ଆସିଯାଇଛି ଏବଂ ବହୁତ ଚେଷ୍ଟା କରନ୍ତି। ସେ ଭାବନ୍ତି ମୋ ପୁତ୍ର ଚୋରି କରିବାର ନିଶ୍ଚିତ ଗୋଟିଏ ଅର୍ଥ ମୋ ପୁତ୍ର ତୃପ୍ତି ହୁଏନି, ତେଣୁ ମୁଁ କ'ଣ କରିବି, ମୁଁ ନିଜେ ଦଧି ମନ୍ଥନ କରିବି। ଏ କାମଟା ସେ ଅନ୍ତରେ ରଖିଛନ୍ତି, ମୁଁ ନିଜେ ଦଧି ମନ୍ଥନ କଲେ ଆଉ ମୋ ନିଜ ହାତରେ ମୁଁ ସ୍ନେହରେ କାନ ଖାଇବାକୁ ଦେଲେ ସେ ତୃପ୍ତି ହେବ, ସେ ଆଉ କେବେ ଚୋରି କରିବାକୁ ଯିବେନି। ଏଇ କାମନାଟା ଏବେ ନାହିଁ, ବହୁ ଦିନରୁ ଏଇ କାମନା ତାଙ୍କ ଅନ୍ତର ଭିତରେ ରହିଛି, କିନ୍ତୁ ସେ ଯେତେବେଳେ ଦଧି ମନ୍ଥନ କରିବା ପାଇଁ ଯାଆନ୍ତି ଚାକରାଣୀ ମାନେ ଛାଡ଼ନ୍ତିନି। ତୁମେ ଯଶୋଦା, ତୁମେ ହେଉଛ ରାଣୀ, ତୁମେ ନନ୍ଦର ଗେହିନୀ, ତୁମେ ନିଜେ ଦଧି ମନ୍ଥନ କରିବ, ଆମେ ରହିକି କ'ଣ କରିବୁ। ଗୌସବରେ ଦେଖେ ଘରେ ଯଦି ଚାକରାଣୀ ଥାଏ, ମାଲିକାଣୀ ଯଦି କିଛି ସେବା କରିବା ପାଇଁ ଚାହେଁ ବି ଚାକରାଣୀ ସେବା କରିବାକୁ ଦିଏନି। ଏ ତ ବହୁତ ହଇରାଣରେ ଯଶୋଦା ମାତା ପଡ଼ିଯାଇଛନ୍ତି, କିନ୍ତୁ କିଛି କହିପାରୁନାହାନ୍ତି, ସେ ଅନ୍ତରରେ ଖୋଜୁଛନ୍ତି କେଉଁଦିନ ଏମିତି ଆସିବ। ଗୋସାଇମାନେ କହୁଛନ୍ତି ଏହି ପ୍ରକୃତରେ ତାଙ୍କର ଅନ୍ତରରେ ବହୁତ ବଡ଼ ବ୍ୟାକୁଳତା ଥିଲା। ଏଠି ଶିକ୍ଷା ହେଉଛି ସେବା ପାଇଁ ଯେତେ ପର୍ଯ୍ୟନ୍ତ ମନରେ ବ୍ୟାକୁଳତା ନ ଆସେ ଭଗବାନ ସେ ପର୍ଯ୍ୟନ୍ତ ସେବାର ସୁଯୋଗ ଦିଅନ୍ତି ନା। ସେବାର ବ୍ୟାକୁଳତା ଗୋଟେ ଦିନର ନୁହେଁ, ଯଶୋଦା ମାତାଙ୍କର କେତେ ଦିନର ବ୍ୟାକୁଳତା ରହିଛି, ମୁଁ ନିଜେ ଦଧି ମନ୍ଥନ କରି ଯଦି ଦେବି ତାହେଲେ ନିଶ୍ଚିତ ମୋର ପୁତ୍ର ମାଖନ ଖାଇଲେ ଆଉ କେବେ ଚୋରି କରିବେନି। ଏଇ ତାଙ୍କର ବ୍ୟାକୁଳତା ବହୁତ ଦିନ ରହିଛି, କିନ୍ତୁ ସେବାର ସୁଯୋଗ ପାଉନାହାନ୍ତି। ତେଣୁ ସାଧକର ବ୍ୟାକୁଳତା ଯେତେ ଅନ୍ତରରେ ବଢ଼ିବ ପ୍ରଭୁ ତାକୁ ସେବାର ସୁଯୋଗ ଦେବେ, ନଚେତ ସେବାର ସୁଯୋଗ ଯେଉଁ ପ୍ରତ୍ୟକ୍ଷ ଭଗବତ ସେବାର ସୁଯୋଗ, ବ୍ୟକ୍ତି ମାୟାରୁ ମୁକ୍ତ ନହେଲେ କେବେ ସେବାର ସୁଯୋଗ ପାଇବେନି। ଆଉ ବ୍ୟାକୁଳତା ଆସିବା ପାଇଁ ପ୍ରଥମ ଜିନିଷ ଅନ୍ତରରେ ଜଣେ ମାୟା ମୁକ୍ତ ହେଲେ, ଜଣେ ମାୟା ପ୍ରତି ଯଦି କିଞ୍ଚିତ ତାର ଆକର୍ଷଣ ଥାଏ ମନରେ ବ୍ୟାକୁଳତା ଆସିବନି। ଏଇଟା ଆପଣ ପରୀକ୍ଷା କରିକି ନିଜେ ଆମ ସାଧକ ହେଇଛେ ଆମ ଜୀବନରେ ଆମେ ଦେଖିନେବା ଦରକାର। ଆପଣ ଦେଖନ୍ତୁ ଆମେ ଯେଉଁ ଗୋଟେ ସେବା କରୁଛେ, ପ୍ରତିଦିନ ଗୋଟେ ସେବା କରୁଛେ, ଯଦି ଆମର ଜଣେ ଗେଷ୍ଟ ବି ସେଦିନ ଆସୁଛନ୍ତି ସେବା ସମୟରେ ଆଉ ସେବା କରୁଥିବା ସେବା କଥାର ମନ ନଥିବ, ମନଟା ଥିବ କେମିତି ମୋର ସେବାଟା ଶୀଘ୍ର ସାରିକି ସେଠି ଯାଇ ପହଞ୍ଚିବ। ଆସକ୍ତି ଯଦି ଭୌତିକ ଆସକ୍ତି କିଛି ରୁହେବି, କିଛି ବି ଯଦି ମାୟାର ମାନେ ମାୟାରେ ଆମେ ମୁକ୍ତି ନ ପାଇବା ଭଗବତ ସେବା ଆମେ ପାଇବା ନା, ସେଥିପାଇଁ ଅନ୍ତରରେ ସବୁ ସମୟରେ ବ୍ୟାକୁଳତା ରହିବା ଦରକାର। କିନ୍ତୁ ବ୍ୟାକୁଳତା କେମିତି ଆସିବ, ବିଶେଷ କରି ପୁରା ଭାଗବତ କଥା ପୁରା ଭାଗବତ ଟୀକା ଉପରେ କହିବିନି, କାରଣ ଇଏ ସବୁ ଆମର ଶୋଧନ ପାଇଁ ମୁଁ ଏଠି କଥା କୀର୍ତ୍ତନ କରୁଛି, ମାନେ ଏଇଟା ପ୍ରଥମେ ମୋର ଶୋଧନ। ଆଉ ସାଧୁଗୁରୁ ବୈଷ୍ଣବ କୃପା ଆମେ ସମସ୍ତେ ଭିକ୍ଷା କରିବା, ଆମେ ଏଇ ଜ୍ଞାନରେ ଏଠି କଥା କୀର୍ତ୍ତନ କରୁଛେ, ଆପଣ ଅଲଗା କିଛି ଭାବିବେ ନା। ତ ପ୍ରକୃତରେ ଆମେ କିଭଳି ଶ୍ରବଣ କୀର୍ତ୍ତନ କଲେ ଆମର ମଙ୍ଗଳ ହେବ ସେ କଥା ଆମେ ଆଲୋଚନା କରିବା। ବ୍ୟାକୁଳତାଟା କିଭଳି ଅନ୍ତରରେ ଆସିବ, ଭଗବାନଙ୍କ ସେବା କରିବା ପାଇଁ ବ୍ୟାକୁଳ ଏତେ ଶୀଘ୍ର ଆସୁନି, କାହିଁକି ଆସୁନି ନା? ଯେହେତୁ ଆମେ ମାୟା ସହିତ ଆମର କିଛି ସମ୍ପର୍କ ଅଛି, ମାୟା ପ୍ରତି କିଛି ଆସକ୍ତି ଅଛି, ଆଉ ବ୍ୟାକୁଳତାଟା କିଭଳି ଆସିବ? ଆକ୍ଚୁଆଲି ଯେପର୍ଯ୍ୟନ୍ତ ମାୟା ନ ହଟିବ ଆମ ଅନ୍ତରରୁ ବ୍ୟାକୁଳତା ଆସିବନି, ଏବଂ ସେଥିପାଇଁ ମାୟା ହଟିବା ପାଇଁ ଉପାୟଟା କ'ଣ? ସରଳ ଉପାୟ ଆଚାର୍ଯ୍ୟମାନେ ବିଶେଷ କରି ନରୋତ୍ତମ ଦାସ ଠାକୁର ଗୋଟେ ଏଇ ସେବା ଉପରେ ଗୋଟେ ସୁନ୍ଦର ଭଜନ ଲେଖିଛନ୍ତି। କି ରୂପେ ପାଇବି ସେବା ମୁଇ ଦୂରାଚର,
କି ରୂପେ ପାଇବି ସେବା ମୁଇ ଦୂରାଚର,
ଶ୍ରୀ ଗୁରୁ ବୈଷ୍ଣବରତି ନା ହଇଲ ଆମାର,
ଶ୍ରୀ ଗୁରୁ ବୈଷ୍ଣବର
ଅଶେଷ ମାୟା ତେ ମନ ମଗନ ହଇଲ,
ଅଶେଷ ମାୟା ତେ ମନ ମଗନ ହଇଲ,
ଶ୍ରୀ ଗୁରୁ ବୈଷ୍ଣବେଲେ ସରତି ନା ଜନ୍ମିଲ,
ଶ୍ରୀ ଗୁରୁ ବୈଷ୍ଣବେଲେ ସରତି ନା ଜନ୍ମିଲ।
ସେ ପ୍ରଥମେ କହୁଛନ୍ତି କି ରୂପେ ପାଇବି ସେବା ମୁଇଁ ଦୁରାଚାର। ପ୍ରକୃତରେ ଆମର ସେବା ନ ମିଳିବାର ଯୋଉ କାରଣ, ପ୍ରଥମ ହେଉଛନ୍ତି ଶ୍ରୀଗୁରୁ ବୈଷ୍ଣବେ ରତି ନା ହେଲା। ପ୍ରଭୁ ତ ସବୁସମୟ ନରୋତ୍ତମ ଦାସ ଠାକୁରଙ୍କର ଭଜନକୁ ବେଦର ବାଣୀଠୁ ବି ଉର୍ଦ୍ଧ୍ୱ ସ୍ଥିତି ଦେଇଛନ୍ତି। ସେବା ନ ମିଳିବାର ଗୋଟେ କାରଣ, ଶ୍ରୀଗୁରୁ ବୈଷ୍ଣବ ପ୍ରତି ଆମର ରତି ନାହିଁ। ଯେପର୍ଯ୍ୟନ୍ତ ଜଣେ ଗୁରୁ ବୈଷ୍ଣବମାନଙ୍କ ପାଦ ପଦ୍ମରେ ତାର ରତି, ତାର ମତି ନ ଲାଗିଛି, ସେ କେବେ ଭଗବାନଙ୍କ ସେବା ପାଇପାରିବ ନା। ବିନା ମହତ ପାଦ ରଜ ଅଭିଷେକ, ମହତ ପାଦ ରଜ ଅଭିଷେକ ଅର୍ଥ ଜଣେ ମହତ ପାଦ ପ୍ରତି ତା ମହତଙ୍କର ବଚନ ପ୍ରତି, ତାଙ୍କର ସେବା ପ୍ରତି, ତାଙ୍କର ଆଦେଶ ପ୍ରତି ଜଣଙ୍କର ଯଦି ମତି ନ ଯାଏ, ତାକୁ ମାୟା କେବେ ଛାଡ଼ିବନି। ଏବଂ ମାୟା ନ ଛାଡ଼ିବାର ଲକ୍ଷଣ କ'ଣ? ସେ କହୁଛନ୍ତି ଦୁରାଚାର। ଆମେ ସାଧୁର ବେଶ ଧରିଲେ ମଧ୍ୟ, ସାଧୁ ହେବା ପାଇଁ ଅନ୍ତରେ ପ୍ରବଳ ଉଦ୍ୟମ ଥିଲେ ମଧ୍ୟ, ସମସ୍ତେ ପ୍ରଚେଷ୍ଟା କଲେ ମଧ୍ୟ, ଯଦି ଗୁରୁ ବୈଷ୍ଣବଙ୍କ ନିକଟରେ ସାଧୁ ଗୁରୁଙ୍କ ଚରଣରେ ଆମର ପ୍ରେମଟା ଆମେ ବୃଦ୍ଧି ନ କରିପାରିବା, ନିଶ୍ଚିତ ଦୁରାଚାର କାମ କରିବା। ସେଥିପାଇଁ ସେ କହୁଛନ୍ତି ଶ୍ରୀ ଗୁରୁ ବୈଷ୍ଣବେ ରତି ନା ହଇଲ ଆମର, ଏବଂ ରତି ନ ହେଲେ ତାପର ଷ୍ଟେପ୍ କ'ଣ ନା? ଅଶେଷ ମାୟା ତେ ମନ ମଗନ ହଇଲ, ଯିଏ ଆମେ ଯେ ଉଦ୍ଧାର ପାଇଯିବା ଏମିତି ସାଧୁ ଗୁରୁ ବୈଷ୍ଣବଙ୍କ ପାଦ ପଦ୍ମରେ ରତି ନ ଲଗେଇକି ନା, ଅଶେଷ ମାୟା ତେ ମନ ମଗନ ହଇଲ, ନିଶ୍ଚିତ ମନ ଅଶେଷ ମାୟାକୁ ପଡ଼ିବ। ଯଦି ଗୁରୁଦେବଙ୍କ ପାଦ ପଦ୍ମରେ, ବୈଷ୍ଣବମାନଙ୍କ ପାଦ ପଦ୍ମରେ, ଗୁରୁକୃଷ୍ଣଙ୍କ ପାଦ ପଦ୍ମରେ ମତି ନ ଲାଗିବ, ମନ ଯାଇ ଅଶେଷ ମାୟା ତେ ମନ ମଗନ ହଇଲ, ମଗ୍ନ ହେଇଯିବ, ଆଉ ମାୟା ଲାଗିଗଲେ କ'ଣ ତାର ପରିଣାମ କ'ଣ? ଶ୍ରୀଗୁରୁ ବୈଷ୍ଣବ ଲେଶ ରତି ନା ଜାଣ, ରତି ନ ଜାଣିବାର କାରଣ ମାୟାର ମନ ପୁରା ବୁଡ଼ିଗଲାଣି ସେ କହୁଛନ୍ତି। ଏବଂ ଯେହେତୁ ବୈଷ୍ଣବ ପାଦ ପଦ୍ମରେ ଆମର ଲେଶ ରତି ନାହିଁ, ତା ପରବର୍ତ୍ତୀ ପଦ କ'ଣ ଆମର ଅବସ୍ଥା ହବ?
ବିଷୟ ଭୁଲିଆ ଅନ୍ଧ ହଇନୁ ଦିବାନିସି,
ବିଷୟ ଭୁଲିଆ ଅନ୍ଧ ହଇନୁ ଦିବାନିସି,
ଗଲେ ପାସ ଦିତେ ପିରେ ମାୟା ସେ ପିସାଚି,
ଗଲେ ପାସ ଦିତେ ପିରେ ମାୟା ସେ ପିସାଚି।
ବହୁତ ସୁନ୍ଦର କଥା କହୁଛନ୍ତି। ଶ୍ରୀଗୁରୁ ବୈଷ୍ଣବଙ୍କ ପାଦ ପଦ୍ମରେ ଆମର ରତି ନ ଆସିଲେ ସେ କହୁଛନ୍ତି ବିଷୟ ଭୁଲିଆ ଅନ୍ଧ ହୋଇନୁ ଦିବାନିସି। ବିଷୟ ମାନେ କେହି ଭାବିବା କଥା ନୁହେଁ ଯେ ସ୍ତ୍ରୀ ଛୁଆ ପିଲା ଟଙ୍କା ପଇସା, ଏଇଟା ବିଷୟ, ଏଇଟା ତ ଗୋଟେ ପ୍ରକାର ବିଷୟ। ସାଧକ ହେଇ ମଧ୍ୟ ଆମେ ସାଧୁ ବେଶ ନେଇ ବା ସାଧୁର ଧାରା ରହି ମଧ୍ୟ ଆମେ ବିଷୟରେ ରହିଯିବା, विषय माने कृष्ण इतर विषय वस्तु जहाँ किसी अच्छे यदि गुरु साधुगुरु वैष्णव पाद पद्म मान रति न रही निश्चित मनटा अलग क्यों रही साधक तीन टा जिन हम प्रतिबंधक जहाँ गुरुदेव सब समय कहते नेम फ्रेम प्रेस्टीज एंड एड्रेसन पूजा लाभ प्रतिष्ठा जो भक्ति भक्ति उत्थित अनर्थ ये तीन टा टा पैसा ना कि स्त्री भी ना दरकार ना कि हूँ अनर्थ से कौन विषय भूलिया अंध व्यक्ति तीन टा पचर था अंध हो दीपानिशी राति दिन आता किसी देखा जावाना गले फास दीते फिरे माया से विचार माया कौन कर अवस्था जमी पुलिस तार फास धरिक बुलू बदमाश क्यों से अवस्था माया तार बुलू फास धरिक आम बेकर टाणिया रेडी रही नरतन दास ठाकुर के प्रार्थना करें व्याकुता किभली गुरुपाद पद्म आसिले रति वृद्धि हेल्ले सेवा अधिकार पाया नचे के संभव ना श्री गुरु विषय भूलिया अंध हईलु दीवा निशी गले फास दीते फिरे माया से पिछा दी यदि कहीं प्रश्न करे तेल कौन माया को आम जीति पारे ना नरतन दास ठाकुर मना कर ना माया से करिया जय छाड़ा न जाए माया से करिया जय छाड़ा न साधु गुरु कृपा बिना नहीं कौ पाय साधु गुरु कृपा बिना नहीं कौ पाय अदोषी दरसी प्रभु पतित उधर सीधा जदि कि प्रश्न करती आम कौन आम माया बल आम निज शक्ति बल भजन बल माया को अतिक्रम कर पारे सी मना कले ना नरोत्तम दास ठाकुर कहते माया से करिया जय छाड़ान ना जाए आमर साधन भजन जहाँ किसी अच्छे आम संचित वस्तु आम सब यदि प्रयोग करवा छाड़ पार साधु गुरु कृपा बिना नहीं कह पाए साधु गुरु कृपा न कले वास्तविक आमको माया छाड़बे और माया न छाड़े आम के अंतर में व्याकुता आसबे सेवा करने जशोदा माता के बड़े व्याकुता देखु चाहूँ मुझे सेवा करी एवं भगवान एकदा सुजोग दे अर्थ कह तात्पर्य आम जशोदा माँ भाई जन साधक सब समय मो प्रभु कि सेवा पाइबि ये व्याकु हवा दरकार व्याकुता को भगवान साधुगुरु द्वारा सांसन कर साधुगुरु कृपा द्वारा एवं जो सेवार निजुक्त हो गला मात्र ही आम मायामुक्त हो पार एवं से जो एकदा यदि प्रश्न करती कि एकदा दिन टा क्यों दिन दासी मैंने जदि दधि दुग्ध मंथन करने दुग्ध मंथन करने दधि मंथन करने जशोदा माता प्रतिरोध करुले से दिन निश्चित दासी मैंने नथिबे कारण दासी मैंने थे केवल मंथन कर दिन था भगवान किभ सुजोग दौर देख जशोदा माता तो सुजोग नई लीला कह तात्पर्य साधक कई सुजोग दिखती जीव गोस्वामी कहते ये दाम बंध लीलाटी हो दीपमालिका उत्सव मानते दीपावली दिन ये दीपावली दिन ही जशोदा माँ बांधि कृष्ण अच्छा दीपावली दिन क्योंकि जाते आपड़ सब समय मन रखी नंद महाराज बिल्कुल नथिले दासी भी नथिले घरे कहीं नथिले पड़ोसी माने किछि थिले पाखरे कहीं नथिले नंद गृह कारण से दिन इंद्रजाग थिला इंद्रजाग पई आपण बृहत वन जो गोकुल रु आपण चिंता करंतु गोवर्धन केते रास्ता
ମାନେ ପାଖାପାଖି ଆଜିର ରାସ୍ତାରେ 30 କିଲୋମିଟର, ମଥୁରା 20 କିଲୋମିଟର ବେଶୀ, ହଁ 30 କିଲୋମିଟର ଧର, 30 କିଲୋମିଟର ରାସ୍ତାକୁ ସେମାନେ ଶକଡ଼ରେ ତା ପୂର୍ବ ଦିନ ପଳେଇ ଆସିଛନ୍ତି। କାରଣ ଇନ୍ଦ୍ରଜାଗ ହବ, ଇନ୍ଦ୍ରଜାଗ ପୂର୍ବ ଦିନ ନନ୍ଦ ଉପାନନ୍ଦ ଉପନନ୍ଦ ସହ ଯେତେ ତାଙ୍କର ଚାକର ବାକର ଥିଲେ ସମସ୍ତଙ୍କୁ ଧରିକି ଆସିଛନ୍ତି। ଆଚ୍ଛା ପ୍ରଶ୍ନ ଆସିବ, ଯଶୋଦା ମା କାହିଁକି ଆସିଲେ ନା? ଯଶୋଦା ମା ତ କାରଣ ଯଜ୍ଞ କରିବାକୁ ହେଲେ ସ୍ୱାମୀ ସ୍ତ୍ରୀ ଉଭୟ ଆବଶ୍ୟକ, କିନ୍ତୁ ଯଶୋଦା ମା ତ ସୁଯୋଗ ଖୋଜୁଛନ୍ତି ନା, ସେ ବର୍ତ୍ତମାନ ଗୋଟେ ସୁଯୋଗ ପାଇଲେ। କାରଣ ୟା ପୂର୍ବରୁ କୃଷ୍ଣ ବହୁତ ମାଖନ ଚୋରି କରିଛନ୍ତି, ତାଙ୍କ ନାଁରେ ତ ବହୁତ ବଦନାମ ଅଛି। ତେଣୁ ନନ୍ଦ ମହାରାଜ ଯେତେବେଳେ କହିଲେ ଯେ କାଲି ଇନ୍ଦ୍ରଜାଗ ଆମକୁ ଆଜି ଯିବାକୁ ପଡ଼ିବ, ଯଶୋଦା ମା କହିଲେ ନା ନା ମୁଁ ଯିବିନି, ଏଇବାରେ ତୁମେ ପୁରୋହିତଙ୍କୁ କୁହ ସେ ଯେକୌଣସି ଭାବରେ ଯଜ୍ଞଟାକୁ ସମ୍ପୂର୍ଣ୍ଣ କରନ୍ତୁ, କାହ୍ନା ଆମର ବଡ଼ ହୋଇଯାଉ। କାରଣ ଇନ୍ଦ୍ର ବଡ଼ ରାଗି ଲୋକ, ସେ ବଡ଼ ରାଗି ଦେବତା, ଆଉ କାହ୍ନା ଦେଖୁଛ କିଭଳି ବଦମାସ କରୁଛି, ତୁମେ ଯେତେ ଜିନିଷ ସବୁ ଧରିକି ଯାଇଛ। ଆକ୍ଚୁଆଲି ଯଶୋଦା ମାତା କହିବାର ତାତ୍ପର୍ଯ୍ୟ ଅଲଗା, ସମସ୍ତେ ପଳାନ୍ତୁ ମୁଁ ଏକତ୍ର ଏକମାତ୍ର ରହିବି, ଆଉ ଦଧି ଦୁଗ୍ଧ ଏ ଦୁଗ୍ଧ ଏ ଦଧି ମନ୍ଥନ କରି ମୁଁ ମାଖନ ଖାଇବାକୁ ଦେବି, ଆଉ କୃଷ୍ଣ ଚୋରି କରିବା। ଏଥିପାଇଁ ସେ ବାହାନା କରି ଜଣେ ଦାସିକି ବି ରଖିଦେଲେ ନା, ସମସ୍ତଙ୍କୁ ବାହାର କରିଦେଇଛି, ତୁମେ ଯାଅ 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 ସମସ୍ତେ ଯାଅ, ଆଉ କାହ୍ନା ଯଦି ସେଠିକି ଯିବ ସବୁ ଅଇଁଠା କରିବ, ସବୁ ଉଚ୍ଚିଷ୍ଟ କରିଦେବ, ଆଉ ଇନ୍ଦ୍ରଙ୍କ ଯଜ୍ଞରେ ଲାଗିବ କେମିତି, ଏତେ ଦାସଦାସୀ ଆମେ ସମ୍ଭାଳି ପାରୁନୁ, ସେଠି କିଏ ସମ୍ଭାଳିବ, ସେଠି ତ ସମସ୍ତେ ବ୍ୟସ୍ତ ଥିବେ ଯଜ୍ଞରେ। ନନ୍ଦ ମହାରାଜ କହିଲେ ହଁ ଠିକ୍ କଥା, ଆଉ ତୁମେ ରୁହ ଆମେ ଯାଉଛ। ତେଣୁ ପୂର୍ବଦିନ ସମସ୍ତେ ପଳାଇଛନ୍ତି, ଏବଂ ପୂର୍ବଦିନରୁ ଯଶୋଦା ମାତା କ'ଣ କରିଛନ୍ତି ନା, ଯେଉଁ ଦହ୍ଦି ଆଜି ମନ୍ଥନ କରୁଛନ୍ତି, ଏଠି କହୁଛନ୍ତି ନା, ଏକଦା ଗୃହଦାସିଶୁ ଯଶୋଦା ନନ୍ଦକି ହୀନି କର୍ମାନ୍ତର ନିଯୁକ୍ତାଶୁ ନିର୍ମମନ୍ଥ ସ୍ୱୟଂ ଦଧି। ଦଧି ସ୍ୱୟଂ, ସ୍ୱୟଂ ଶବ୍ଦ ଅର୍ଥରେ ଯିବାକୁ ସ୍ୱାମୀ କହୁଛନ୍ତି, ଏଇଟା ପ୍ରଥମ ଥର ପାଇଁ ଦଧି ମନ୍ଥନ କଲେ, ଆର ରାଣୀ ସିଏ କାହିଁକି ଦଧି ମନ୍ଥନ କରିବାକୁ ଯିବେ, ସ୍ୱୟଂ ଆଜି ନିଜେ ମନ୍ଥନ କଲେ। କର୍ମାନ୍ତର ନିଯୁକ୍ତ ଆସୁ, ଦାସୀମାନେ କୁଆଡ଼େ ଗଲେ, ତାଙ୍କୁ କର୍ମାନ୍ତର, କର୍ମାନ୍ତର ଅର୍ଥ ତାଙ୍କୁ ସମସ୍ତଙ୍କୁ ପଠାଇ ଦେଇଛନ୍ତି ଇନ୍ଦ୍ରଙ୍କର ଯଜ୍ଞ ପାଇଁ। ଇଏ ହେଉଛି 3 ବର୍ଷର ଲୀଳା, ଭଗବାନ ଗୋବର୍ଦ୍ଧନ ଧାରଣ କଲେ 7 ବର୍ଷରେ, ଏ 3 ବର୍ଷର କାର୍ତ୍ତିକ ମାସର ଲୀଳା, ଦୀପାବଳି ଦିନ ଲୀଳା, ଦାମୋଦର ଲୀଳା। ତେଣୁ ଇନ୍ଦ୍ରଜାଗ ସେତେବେଳକୁ ବନ୍ଦ ହେଇନି, ଇନ୍ଦ୍ରଜାଗ ଭଗବାନ ବନ୍ଦ କଲେ 7 ବର୍ଷରେ ଗୋବର୍ଦ୍ଧନ ଧାରଣ କଲେ ଯେତେବେଳେ। ତେଣୁ ନନ୍ଦ ମହାରାଜ ସମସ୍ତେ ପଳାଇଛନ୍ତି, ଏବଂ ଯଶୋଦା ମାତା ସ୍ୱୟଂ ପ୍ରଥମ ଥର ପାଇଁ ମନ୍ଥନ କରୁଛନ୍ତି, ତେଣୁ ଗୃହରେ କେହି ନାହାନ୍ତି। ଏବଂ ପୂର୍ବଦିନ, ଆଚ୍ଛା ଯେତେ ଜଣେ କେହି ପ୍ରଶ୍ନ କରନ୍ତି, ଆଚ୍ଛା ଏକାକୀ କିଭଳି 9 ଲକ୍ଷ ଧେନୁ ଯେତେ ଦୁଗ୍ଧ ଅଛି ତାଙ୍କର ଦଧିକୁ କ'ଣ ମନ୍ଥନ କରିପାରିବେ? କାରଣ ଦୁଗ୍ଧଟା ପୂର୍ବଦିନ ସେଥିରେ ଜୁଆ କୁହନ୍ତି ନା ଓଡ଼ିଆରେ, ଜୁଆ ପକାଇକି ରଖନ୍ତି, ତା'ପର ଦିନ ମନ୍ଥନ କରନ୍ତି। ଆଚ୍ଛା 9 ଲକ୍ଷ ଧେନୁକୁ କ'ଣ, ଧେନୁର ଗାଭୀ ଏ ଦୁଗ୍ଧକୁ ଯେ ଦଧି କରି କ'ଣ ଏକୁଟିଆ ମନ୍ଥନ କରିପାରିବେ ଯଶୋଦା ମାତା, ଏତେ ସମ୍ଭବ ନୁହେଁ। ତାହେଲେ ସେ କେଉଁ ଦଧି ମନ୍ଥନ କରୁଥିଲେ? ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଅତ୍ର ଶ୍ୟାମେକ କର୍ଣ୍ଣ ତୁରଙ୍ଗ ମବମ ପରାବ୍ଧ ସଂଖ୍ୟ ସ୍ୱପି ଗୋସୁ ମଧ୍ୟ ପରାବ୍ଧ ସଂଖ୍ୟକ ଗାଭୀ ଥିଲେ ନନ୍ଦ ମହାରାଜଙ୍କର, ତାଙ୍କ ଭିତରୁ ଶ୍ୟାମେ କର୍ଣ୍ଣ ତୁରଙ୍ଗମ ଯେ ଅଶ୍ୱ ଭଳି କର୍ଣ୍ଣ ତାଙ୍କର ଶ୍ୟାମ ବର୍ଣ୍ଣର କେତେ ଗାଭୀ ଥିଲେ। ଯଶୋଦା ମାତା ସବୁ ଗାଭୀଙ୍କର ଦୁଗ୍ଧକୁ ଦଧିରେ ପରିଣତ କରି ମନ୍ଥନ କରୁନଥିଲେ, ମାନେ ଗୋସ୍ୱାମୀମାନେ କେତେ ସିଦ୍ଧାନ୍ତ ବିଚାର ଦେଇଛନ୍ତି ଦେଖନ୍ତୁ। ଏଠି କହିବା ତାତ୍ପର୍ଯ୍ୟ, ସାଧକ ସବୁ ସମୟରେ ସେବା କରିବା ସମୟରେ ଗୁରୁଦେବ ଯାହା କୁହନ୍ତି ଭାରବାହୀ ହେବନି, ସାର ଗ୍ରାହୀ ହେବା ଦରକାର, ସବୁ ସବୁ ତ ହେଉଛି ସେବା ଭଗବାନଙ୍କର, ହଁ ସେ ସତ କଥା। ଯାହା କରିବେ ମନ୍ଦିର ଭିତରେ ପ୍ରଭୁପାଦ ଏଭଳି ବ୍ୟବସ୍ଥା କରିଛନ୍ତି, ଯାହା କରିବେ ଆପଣ ସେବା, ଏଠି କାହାକୁ ବୁଝେଇବାର ଗୋଟେ ସେବା, ପୂଜାରୀ କାମ କରିବା ଗୋଟେ ସେବା, ପ୍ରଚାର କରିବା ଗୋଟେ ସେବା, ସବୁ ଗୋଟେ ସେବା, କିନ୍ତୁ ଆମକୁ ସାରଗ୍ରାହୀ ହେବାକୁ ପଡ଼ିବ। ଗୁରୁକୃଷ୍ଣ ଆମକୁ ଯେଉଁ ଆଦେଶଟା ଦେଇଛନ୍ତି ସେଇ ସେବାଟା କରିବାକୁ ପଡ଼ିବ, ଯେଉଁଥିରେ କି ତାଙ୍କର ପ୍ରୀତି ବିଧାନ ହେବ। ମାନେ ଯଶୋଦା ମାତା ବିଲକୁଲ ସାଧକ ଭଳି, ସେ ପୁରା ମାନେ ଚାହୁଁଥିଲେ ମୁଁ କୃଷ୍ଣଙ୍କୁ ପ୍ରୀତି ବିଧାନ କରିବା ପାଇଁ, ବିଲକୁଲ ସୁନ୍ଦର ଯେଉଁ ଗାଭୀ ଥିଲେ ତାଙ୍କର। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, ବ୍ରଜରାଜସ୍ୟ ଯାହା ପଦ୍ମଗନ୍ଧିନୀ ଆଦ୍ୟ ଅତି ସୁସ୍ୱାଦୁ ସୁଗନ୍ଧ ପୟସ ସୁଗନ୍ଧ ତୃଣମାତ୍ର ଚାରିଣା, ଗାଭୀ ଭିତରେ ମୁଁ ଆପଣଙ୍କୁ କହିଥିଲି ପୂର୍ବଥର, ନବଲକ୍ଷ ଧେନୁ ଯେ ଯଶୋଦା ନନ୍ଦଗୃହଙ୍କ ନନ୍ଦଙ୍କର ଅଗଣା ଭିତରେ ରୁହନ୍ତି ତା ନାହିଁ, ନନ୍ଦଙ୍କର ଗାଭୀମାନେ ଦ୍ୱାଦଶ ବନ ଭିତରେ ତାଙ୍କର ସ୍ୱତନ୍ତ୍ର କ୍ୟାମ୍ପ ଥାଏ, ସୋ ଲିଷ୍ଟ ହେଇଥାଏ ଏ ବୃହତ ବନରେ ଏତେ ସଂଖ୍ୟକ ଗାଭୀ ରହିବେ, ଏ ବନରେ ଏତେ ସଂଖ୍ୟକ ଗାଭୀ ରହିବେ, ଏ ବନରେ ଏତେ ସଂଖ୍ୟକ ଗାଭୀ ରହିବେ, ଏବଂ ସବୁ ଗାଭୀ ଗୁଡ଼ିକ ପ୍ରାୟ ପୁତନା ଯେଉଁଠି ମାନେ ଦେହ ତ୍ୟାଗ କରିଥିଲେ, ପୁତନା ସ୍ୱରୂପ ଭଗବାନ ଯେଉଁଠି ନେଇ ପକାଇଥିଲେ ପ୍ରାତରେ, ସେଇ କାରଣ ପ୍ରାତଃ ସମୟରେ ହିଁ ଗୋଦହନ ହୁଏ, ସେଇଠି ଆସି ଏକତ୍ରିତ ହୁଅନ୍ତି ଏବଂ ସେଇଠି ସବୁ ଗାଭୀମାନଙ୍କୁ ଦୋହନ କରାଯାଇ ଦୁଗ୍ଧ ଗୁଡ଼ିକ ଗୋକୁଳକୁ ଆସେ, ପୁଣି ସେଠୁ ଉପନନ୍ଦ ସବୁ ଭାଗ କରିଦିଅନ୍ତି, ଆଚ୍ଛା ତୁମେ ଆଜି ଏଇ ବନକୁ ଯିବ, ତୁମେ ଆଜି ଏଇ ବନକୁ ଯିବ, ତୁମେ ଆଜି ଏଇ ବନକୁ ଯିବ, କିନ୍ତୁ ନନ୍ଦ ମହାରାଜଙ୍କ ଅଗଣା ଭିତରେ ଏଠି ସେ କହୁଛନ୍ତି ପରାବ୍ଧ ସଂଖ୍ୟକ ଗାଭୀ ଭିତରୁ ପଦ୍ମଗନ୍ଧା ଗାଭୀ ଅଛନ୍ତି, ଗାଭୀଙ୍କର ବହୁତ ମାନେ ଲକ୍ଷଣ ଅଛି, ପଶୁପକ୍ଷୀମାନଙ୍କର ଆପଣ ଭାବନ୍ତୁ ନା କିଛି ତାରକାର ବି ପୁଣ୍ୟ ତ ତାଙ୍କୁ କୁହାଯିବ ନା, ତାଙ୍କ ଭିତରେ ବି ଉତ୍ତମ ମଧ୍ୟମ ଅଛନ୍ତି, ବହୁତ ଗାଭୀ ଅଛନ୍ତି, ତାଙ୍କର ଦୁଗ୍ଧ ଗୁଡ଼ିକ ବହୁତ ସୁନ୍ଦର ଭାସେ, ଦେଖିବେ ଆପଣ ଗୋଟେ ସାଧାରଣ ଉଦାହରଣ ନିଅନ୍ତୁ, ଯେଭଳି ସାଧାରଣ ଗାଭୀ ଆଉ କାଳୀ ଗାଭୀ, କାଳୀ ଗାଭୀର ଦୁଗ୍ଧଟା ନିଶ୍ଚିତ ମିଠା, ଆଉ ସୁଗନ୍ଧ ଏଇ ଯେଉଁ ଗାଭୀମାନେ ଥିଲେ ଏମାନେ ପଦ୍ମଗନ୍ଧିନୀ, ତାଙ୍କ ଶରୀରରୁ ପଦ୍ମଗନ୍ଧ ଆସୁଥିଲା, ଏବଂ ସୁଗନ୍ଧ ଚାରିଣୀ, ଏ ସୁଗନ୍ଧ ଆଉ ସୁଗନ୍ଧ ପୟସ ତାଙ୍କ ଦୁଗ୍ଧ ଗୁଡ଼ିକ ଅତି ସୁନ୍ଦର, ବହୁତ ସୁବାସ ଦୁଗ୍ଧ, ଏବଂ ସୁଗନ୍ଧ ତୃଣମାତ୍ର ଚାରିଣ, ତିନିଟା ଗୁଣ ତାଙ୍କର, ତାଙ୍କ ଶରୀରରୁ ସୁଗନ୍ଧ ଆସୁଥିଲା, ତାଙ୍କ ପୟ ହେଉଛି ସୁଗନ୍ଧ, ଏବଂ ତୃଣ ଯେଉଁ ଚାରଣ କରନ୍ତି ସେଟା ସୁଗନ୍ଧ ତୃଣ, ଦେଖିବେ ବହୁତ ଗାଈ ଅଛନ୍ତି ଆପଣ ଯେକୌଣସି ଜାଗାରେ ଛାଡ଼ିଦେବେ ସେ ଖାଇଦେବେ, ଇଏ ତ ଏକ୍ସପିରିଏନ୍ସ, ବହୁତ ଗାଭୀ ଅଛନ୍ତି ଦେଖିବେ ଘାସ ଯେକୌଣସି ଘାସ ଥିଲେ ତାକୁ ଆଣି ଛାଡ଼ିଦେବେ ସେ ଖାଇଦେବେ, କିନ୍ତୁ ବହୁତ ଗାଭୀ ଅଛନ୍ତି ସେ ବିଲକୁଲ ଖାଇବେ ନା, ତାଙ୍କୁ ସବୁ ସ୍ପେଶାଲ ଘାସ ଦରକାର, ତେଣୁ ଯଶୋଦା ମାତାଙ୍କର ଏଇ ଯେଉଁ ଗାଭୀ ଥିଲେ, ଯେଉଁ ଗାଭୀର ଦୁଗ୍ଧକୁ ପୂର୍ବ ଦିନ ସେ ଜୁଆ ପକାଇକି ଯଦି ଦଧି କରିକି ମନ୍ଥନ କରୁଛନ୍ତି, ସ୍ୱୟଂ ନିର୍ମ ମନ୍ଥ ଦଧି, ଦଧି ଦଧିକୁ ମନ୍ଥନ କରୁଛନ୍ତି, ସେ ଦଧିଟା କାହାର ଦଧି, ଜୀବ ଗୋସ୍ୱାମୀ କହୁଛନ୍ତି ସୁଗନ୍ଧ ତୃଣମାତ୍ର ଚାରିଣା ସପ୍ତାଷ୍ଟା, ସାତଟା ବା ଆଠଟି ଏବ ଗାଭ ବର୍ତ୍ତତେ ତା ସାମେ ଏବ ଦୁଗ୍ଧ ଦଧ୍ୟାଧିକମ୍ ମତ୍ପୁତ୍ରସ୍ୟ ରୋଚ ଭବସି ଇତି ବିଚାରଣ ଯଶୋଦା ନିର୍ମନ୍ଥ, ସେ ସାତ ଆଠଟି ଗାଭୀଙ୍କର ଦୁଗ୍ଧକୁ ପୂର୍ବଦିନ ଦଧିରେ ଦଧି ପକାଇକି ମାନେ ଜୁଆ ପକାଇକି ରଖିଛନ୍ତି, ଆଜି ଦଧି କରିଛନ୍ତି, ଦଧି କରିକି ମନ୍ଥନ କରୁଛନ୍ତି, ନା କାହିଁକି ନା ରୁଚ ହେଇଛି ମୋ ପୁତ୍ରର ରୁଚ ରୁଚିକର ହେବ, ଯାହାଦ୍ୱାରା କି ମୋ ପୁତ୍ର ଆଉ ଚୋରି କରିବ। ଜୀବ ଗୋସ୍ୱାମୀ ଏଠି ଗୋଟେ ବହୁତ ସୁନ୍ଦର ଶବ୍ଦ ଲେଖିଛନ୍ତି, ଆଉ ସବୁଠୁ ଏ ଶ୍ଳୋକରେ ହେଉଛନ୍ତି ସାତ ଜିନିଷ, ନିର୍ମ ମନ୍ଥ, ଏ ସାଧକ ପାଇଁ ଶିକ୍ଷା, ସାଧକ ଯେଉଁ ସେବା କରୁଛେ ନିର୍ମମନ୍ଥ ଅର୍ଥରେ ମନ୍ଥନ ନୁହେଁ, ନିଷ୍ଠାର ସହିତ ମନ୍ଥନ, ସେଥିପାଇଁ ନିର୍ମ ମନ୍ଥ ସ୍ୱୟଂ ତଥି ନିଷ୍ଠାର ସହିତ ସେବନ କରିବାକୁ ପଡ଼ିବ, ଯେକୌଣସି ସେବା ସାଧକ ଯେଉଁ ସେବା କରିବ, ଜଣେ ପ୍ରଚାର କରୁ, ଜଣେ ପୂଜା କରୁ, ଜଣେ ଯାହା କିଛି କାର୍ଯ୍ୟ କରୁ, ତଥାପି ନିଷ୍ଠା ରହିବା ଦରକାର, ସେବାରେ ଯଦି ନିଷ୍ଠା ନ ରହେ, ସାଧନ ଭଜନ ଅବସ୍ଥାର ନିଷ୍ଠା ଗୋଟେ ହେଉଛି ଅତି ବିଚିତ୍ର ଅବସ୍ଥା, ନିଷ୍ଠା ନ ରହିଲେ ଯେଭଳି ପ୍ରାୟ ସମୟରେ ମୁଁ ଉଦାହରଣ ଦିଏ, ଯେଭଳି ଆପଣ ଦେଖିବେ ସାଧାରଣ ଦୁନିଆରେ କର୍ମୀ ଦୁନିଆରେ ବି ଲୋକମାନଙ୍କର କେତେ ନିଷ୍ଠା ଅଛି, ତାଙ୍କର ଗୋଟିଏ ଛୋଟ ବିଜନେସ୍ ସେଣ୍ଟର ସେ କରିଥିବେ, ସେ ନିଶ୍ଚିତ ସକାଳୁ ଠିକ୍ ପ୍ରପର୍ ଟାଇମ୍ରେ ଯିବେ, ସେ ଯେଉଁ ଗଣେଶ ଫଟୋ ଟିକେ ସରସ୍ୱତୀ ଫଟୋ ରଖିଥିବେ, ସେ ନିଶ୍ଚିତ ଗୋଟେ ଫୁଲ ଟିକେ ଦେବେ, ପ୍ରପର୍ ଟାଇମ୍ରେ ଖୋଲିବେ, ପ୍ରପର୍ ଟାଇମ୍ରେ ବନ୍ଦ କରିବେ, ତାଙ୍କରଟା ନିଷ୍ଠା, ତାଙ୍କର କର୍ମ ପ୍ରତି ସେମାନଙ୍କର ନିଷ୍ଠା, ସେଭଳି ସାଧକର ତାର ସେବା ପ୍ରତି ସେଭଳି ନିଷ୍ଠା ରହିବା ଦରକାର, ସେବା ପ୍ରତି, ଭଜନ ପ୍ରତି, ଅଧ୍ୟୟନ ପ୍ରତି, ସବୁ ପ୍ରତି ଗୋଟେ ନିଷ୍ଠା ରହିବା ଦରକାର, କାରଣ ନିଷ୍ଠା ଷ୍ଟେଜ୍ଟା ହେଉଛି ଭକ୍ତିର ମାନେ କ୍ରମର ପଞ୍ଚମ ଅବସ୍ଥା, ଫିଫ୍ଥ ଷ୍ଟେଜ୍, ଆଉ ନିଷ୍ଠା ସ୍ତରକୁ ଜଣେ ନ ପହଞ୍ଚିଲେ ସେ ମନର କେବେ ଏକାଗ୍ରତା କରିପାରିବ ନା, ନିଷ୍ଠା ସ୍ତର ନ ପହଞ୍ଚିଥିଲେ ଅବସ୍ଥା କ'ଣ ନା, ମନ ଆଜି ଗୋଟେ କଥା କହିବ, ଆଜି ମୁଁ ଏଇଟା କରିବି, କାଲି ପୁଣି କହିବ ମନ ନା ମୁଁ ଏଇଟା କରିବିନି, ଏଇଟା କରିବି, ମୁଁ ଆଜି ଭାଗବତ ପଢ଼ି ପ୍ରତିଦିନ ଭାଗବତ ପଢ଼ି, ପୁଣି ମନ ନା ଭାଗବତ ପଢ଼ି କ'ଣ ନା ଆମ କଲେ ଠିକ ହେବ, କୌଣସି ମାନେ ସାଧନ ଭଜନ ପ୍ରତି ଐକାନ୍ତିକତା ଆସିବ ନା, ମନ ଚଞ୍ଚଳ ରହିବ ନା, ନିଷ୍ଠା ମନ ଚଞ୍ଚଳ ହେବ ଏ ଆସିବ ନା ନିଷ୍ଠା। କିନ୍ତୁ ନିଷ୍ଠାରେ ଯଶୋଦା ମାତା ମନ୍ଥନ କରୁଥିଲେ, ସେବା ନିଷ୍ଠା କୁହାଯାଏ, ଭଜନ ନିଷ୍ଠା କୁହାଯାଏ। ଗୋସ୍ୱାମୀମାନେ ତାଙ୍କ ଜୀବନରେ ତ ବହୁତ ଆଚରଣ କରି ଦେଖାଇ ଦେଇଛନ୍ତି, ଏବଂ ସାଧକ ଯେଉଁ ସେବା କରେ ଭଗବାନ ବନ୍ଦ ନ କଲା ପର୍ଯ୍ୟନ୍ତ ସେ ନିଷ୍ଠା ଭାଙ୍ଗେ ନା, ଇଏ ହେଉଛି ପ୍ରମାଣ। ଯେଭଳି ଆପଣ ଶୁଣିଥିବେ ସନାତନ ଗୋସ୍ୱାମୀଙ୍କର, ସନାତନ ଗୋସ୍ୱାମୀ ପରିକ୍ରମା କରୁଥିଲେ, ଆମେ ଯେଉଁ ଗୋବର୍ଦ୍ଧନ ପରିକ୍ରମା କରୁଛେ ସେଇ ଗୋବର୍ଦ୍ଧନ ନୁହନ୍ତି, ମାନେ ସେଇ ଗୋବର୍ଦ୍ଧନ ସେତିକି ପରିମାଣର ନୁହନ୍ତି, ଆମଠୁ ବହୁତ ଅଧିକ ଚାଲୁଥିଲେ। ଆପଣ ଦେଖିବେ ଗୋବର୍ଦ୍ଧନରୁ ମୁଖାରବିନ୍ଦରୁ ବାହାରିଲା ବେଳେ ଗୋବର୍ଦ୍ଧନ ରାସ୍ତାଙ୍କୁ ମେନ୍ ରାସ୍ତାଙ୍କୁ ଦେଖିବେ ଫାଷ୍ଟ ଗୋଟେ ଗଳି ଅଛି, ସିଧା ମାର୍କେଟ ଗଳି ତାକୁ କୁହାଯାଏ। ମାର୍କେଟ ଗଳି ହେଉଛି ଆକ୍ଚୁଆଲି ପ୍ରଥମ ପରିକ୍ରମା ରାସ୍ତା ଥିଲା। ଆମେ ଯେଉଁ ବର୍ତ୍ତମାନ ବୁଲୁଛେ ଆମ ପ୍ରକୃତରେ ଗୋବର୍ଦ୍ଧନଙ୍କ ଉପରେ ହିଁ ପରିକ୍ରମା କରୁଛେ। ସନାତନ ଗୋସ୍ୱାମୀ ରହୁଥିଲେ କେଉଁଠି, ପ୍ରାୟ ବୃନ୍ଦାବନରେ ରହୁଥିଲେ, ନନ୍ଦଗାଁରେ ରହୁଥିଲେ। ଆପଣ ଚିନ୍ତା କରନ୍ତୁ, ନନ୍ଦଗାଁରୁ ବା ବୃନ୍ଦାବନରୁ ସେ ଯାଉଥିଲେ ମାଧୁଗିରି କରିବା ପାଇଁ କେଉଁଠି ଯାଉଥିଲେ, ଯେତେବେଳେ ବୃନ୍ଦାବନ ରହୁଥିଲେ ମାଧୁଗିରି କରିବା ପାଇଁ ଯାଉଥିଲେ ମଥୁରାକୁ, ବୃନ୍ଦାବନ ସେତେବେଳେ କିଏ ନଥିଲେ, ମଥୁରାର ବ୍ରାହ୍ମଣ ଗୃହରୁ ମାଧୁଗିରି କରିକି ଆଣନ୍ତି, ଏବଂ ମଥୁରାରୁ ପରିକ୍ରମା କରିବାକୁ ହେଲେ ଗୋବର୍ଦ୍ଧନ ଯାଆନ୍ତି, ଏବଂ ଗୋବର୍ଦ୍ଧନ ପରିକ୍ରମା କରିକି ଆସନ୍ତି। ଏଟା ତାଙ୍କର ନିଷ୍ଠା, କେବେ ପରିକ୍ରମା ବନ୍ଦ କରନ୍ତି ନା। ଭଗବାନ ଯେପର୍ଯ୍ୟନ୍ତ ସେବକକୁ ବନ୍ଦ ନ କରିଛନ୍ତି, ସେବକ ସେପର୍ଯ୍ୟନ୍ତ ନିଷ୍ଠା ସ୍ତରରେ ଏଇ ଅବସ୍ଥା, ସେ ତା ଭଜନ ସାଧନରୁ କେବେ ବିରତ ହେବ ନା। ଯେଭଳି ଆପଣ ପ୍ରଭୁପାଦଙ୍କ ଜୀବନରେ ଦେଖନ୍ତୁ, ଏତେ ବଡ଼ ନିଷ୍ଠା ନା। ଗତ ଦୁଇ ଦିନ ତଳେ ମୁଁ ପ୍ରଭୁପାଦଙ୍କ କନ୍ଭରସେସନ୍ ପଢ଼ୁଥିଲି, ପ୍ରଭୁପାଦ ଗୋଟେ ଲେଟର ଲେଖିଛନ୍ତି, ସେ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ଆଉ କୌଣସି ମ୍ୟାନେଜମେଣ୍ଟ କରିବିନି, ମୋର ସମୟ ବର୍ତ୍ତମାନ ବହୁତ ଶୀଘ୍ର ପଳାଇ ଯାଉଛି, ମୁଁ ରାତିରେ ଟ୍ରାନ୍ସଲେସନ୍ କରୁଛି, ତଥାପି ମୋର ଟ୍ରାନ୍ସଲେସନ୍ ଭାଗବତମ୍ ସରିବନି, ମୋର ଇଚ୍ଛା ମୁଁ ଏଇଠୁ ଯିବା ପୂର୍ବରୁ ଟ୍ରାନ୍ସଲେସନ୍ ଭାଗବତମ୍ ସାରିକି ଯିବି। ତେଣୁ ମୁଁ ଜାଣୁଛି ବହୁତ କିଛି ପ୍ରୋବ୍ଲେମ୍ ବର୍ତ୍ତମାନ ଆସିପାରେ, କିନ୍ତୁ ମୁଁ ଚାହୁଁଛି ବର୍ତ୍ତମାନ ମୁଁ ଗୋଟେ ସ୍ୱତନ୍ତ୍ର କମିଟ୍ କରିବି, କମିଟ୍ କରି ତାଙ୍କ ହସ୍ତରେ ମୁଁ ମ୍ୟାନେଜମେଣ୍ଟ ଦାୟିତ୍ୱ ଦେଇକି ମୁଁ କେବଳ ଦିନରାତି ଟ୍ରାନ୍ସଲେସନ୍ କରେ। ଆପଣ ଚିନ୍ତା କରନ୍ତୁ, 70 ବର୍ଷର ପ୍ରଭୁପାଦ କେତେ ବର୍ଷର କେତେ ଟେନ୍ ମାନେ ଲକ୍ଷ ମାଳା ନାମ 64 ମାଳା ନାମ କରିବେ ଦିନ ମାନ ସବୁ ସମୟରେ ପ୍ରିଚି, କିନ୍ତୁ ନିଷ୍ଠାରୁ କେବେ ହେଲେ ସେ ଭାଙ୍ଗୁନଥିଲେ। ସେ ରାତି 8ଟାରେ ଶୋଇବ, 12ଟାରେ ଉଠି ପଡ଼ିବେ, ସେ ଭାବୁନଥିଲେ ଯେ ପ୍ରଚାର ମୋର ବହୁତ ହେଇଗଲା, ମୁଁ ବର୍ତ୍ତମାନ ପ୍ରଚାର ବନ୍ଦ କରି ନା। ପ୍ରଭୁ ଯେପର୍ଯ୍ୟନ୍ତ ତାଙ୍କୁ ଧରାଧାରରୁ ନ ନେଇକି ଗଲେ, ଶେଷ ପର୍ଯ୍ୟନ୍ତ ଭିଡ଼ିଓରେ ଆପଣ ଦେଖିବେ ପ୍ରଭୁପାଦ ବୃନ୍ଦାବନରେ ବସୁଛନ୍ତି, ଟିକେ ଟିକେ ଲାଇଟ୍ ଜଳୁଛି, ମୁଣ୍ଡ ଏମିତି ହଲୁଛି, ତଥାପି ପ୍ରଭୁପାଦ ଡିକ୍ଟର ଫୋନ୍ରେ କଥା କହୁଛନ୍ତି, ଗୋଟେ ପଢ଼ୁଛନ୍ତି ଡିକ୍ଟର ଫୋନ୍ ଚାପୁଛନ୍ତି, ନିଷ୍ଠା। ଭଗବାନ ଶେଷ ପ୍ରାଣ ଥିଲା ପର୍ଯ୍ୟନ୍ତ ନିଷ୍ଠା, ତାଙ୍କୁ ନିଷ୍ଠା କୁହାଯାଏ। ଆମେ ତ ଆଖି ହାତରେ ଦେଖୁଛୁ ଗୁରୁଦେବ ରାତି 12ଟା ଗୋଟେରେ ପ୍ରସାଦ ପାଏ, ସେମିତି ବସିଥିବେ ନା। ଗୁରୁଦେବ ପ୍ରଭୁପାଦ ମୋତେ କହିଛନ୍ତି ଏଇଟା କରିବା ପାଇଁ, ତାକୁ ନିଷ୍ଠା କୁହାଯାଏ। ତେଣୁ ନିଷ୍ଠା ସ୍ତର କେଉଁ ସ୍ତରରେ ଆସେ ନା, ଇଏ ହେଉଛି ଭକ୍ତିର ପଞ୍ଚମ ସ୍ତର। ଏଇ ସ୍ତରକୁ ଜଣେ ପଳେଇ ଗଲା ପରେ ସେ ସେବାରୁ କେବେ ବିରତ କି ଗୋଟେ ମୁହୂର୍ତ୍ତ ବଞ୍ଚିପାରିବ ନା। ଆଗେ ହେଉଛି ଶ୍ରଦ୍ଧା, ତତ୍ ସାଧୁସଙ୍ଗ, ତତ୍ ଭଜନ କ୍ରିୟା, ତତ୍ ଅନର୍ଥ ନିବୃତ୍ତି, ତତ୍ ନିଷ୍ଠା। କିନ୍ତୁ ନିଷ୍ଠା ମାନେ କେହି ଭାବିବା ଉଚିତ ନୁହେଁ ଯେ ଅନର୍ଥ ନିବୃତ୍ତି ହେଇଗଲା ପରେ ନିଷ୍ଠା ଆସିବ ନା। ଭଜନ କ୍ରିୟା ଆରମ୍ଭ ହେଲା ମାତ୍ରେ ହିଁ ଅନର୍ଥ ନିବୃତ୍ତି ଷ୍ଟାର୍ଟ ହେଲା। ଯେଉଁଦିନ ଆପଣ ଗୁରୁପାଦାଶ୍ରମରେ ଭଜନ ଆରମ୍ଭ କଲେ, ଆପଣଙ୍କର ଅନର୍ଥ ଯେଉଁ 4 ପ୍ରକାର ଅନର୍ଥ ଅଛି, ଦୁଷ୍କୃତ, ସୁକୃତ, ଭକ୍ତିୟୁତ, ଅପରାଧ ଉତ୍ଥିତ। ପୂର୍ବ ଦୁଷ୍କୃତି ସୁକୃତିରୁ 2ଟା ଅପରାଧ ଆସେ, ଭକ୍ତିରୁ ଏଇ ଯେଉଁ ଭଜନ ସାଧନ କରୁଛେ ଏଥିରୁ ଗୋଟିଏ ଅପରାଧ ଆସେ, ସେଇଟା ହେଉଛି କ'ଣ ନା ପୂଜା ଲାଭ ପ୍ରତିଷ୍ଠା, ଏବଂ ଅପରାଧ ଉତ୍ଥିତ ଅନର୍ଥ, ଅପରାଧରୁ ଅନର୍ଥ ଆସେ। ଏ 4 ପ୍ରକାର ଅନର୍ଥ ଭଜନ କ୍ରିୟା କଲା ମାନେ 5 ପ୍ରକାର ଉପାୟରେ ଏଇଟା ଯାଏ, ଟିକେ ବୁଝିବା ପାଇଁ କଷ୍ଟ ହେବ କିନ୍ତୁ ମନେ ରଖିବା ଦରକାର। ତାମାନେ ଆମେ ଏଇଟା ଶୁଣିଲେ ଆମେ କେବେ ନିରାଶ ହେବାନି, ଆମେ ଭାବିବା ଉଚିତ ନୁହେଁ ଯେ ପୁରା ଅନର୍ଥ ନିବୃତ୍ତି ହେଇଗଲା ପରେ ହିଁ ଆମେ ଯାଇକି ଭଗବାନଙ୍କୁ ପାଇବା ନା। ଭଜନ କ୍ରିୟା ଚାଲିଥିବ, ଅନର୍ଥ ନିବୃତ୍ତି ଚାଲିଥିବ, ପ୍ରେମ ଯେଉଁ ସ୍ଥିତି ସେଇଟା ହେଉଛି ଆତ୍ୟନ୍ତିକ ନିବୃତ୍ତି। ମାନେ 5 ପ୍ରକାରରେ ଅନର୍ଥ ନିବୃତ୍ତି ହୁଏ। ଗୋଟେ ହେଉଛି ଏକାଦଶ ବର୍ତ୍ତିନୀ, ଏକାଦଶ ବର୍ତ୍ତିନୀ ମାନେ ଭଜନ ଆରମ୍ଭ କଲା ମାନେ ବହୁତ ଅନର୍ଥ ଅଛନ୍ତି, ସେ ଗୋଟେ ପରେ ବର୍ତ୍ତମାନ ସେ ପ୍ରସଙ୍ଗ ନୁହେଁ, ବହୁତ ଅନର୍ଥ ସେଇଟା କମିଯିବେ ଏକାଦଶ ବର୍ତ୍ତିନୀ। ତାପରେ ବହୁ ଦେଶ ବର୍ତ୍ତିନୀ, ବହୁତ ଅନର୍ଥ ଅଛନ୍ତି ଭଜନ କ୍ରିୟା, ତାପରେ ଆଦୌ ଶ୍ରଦ୍ଧା ତତ୍ ସାଧୁ ସଙ୍ଗ ତତ୍ ଅନର୍ଥ ନିବୃତ୍ତି। ଏ ଭଜନ କ୍ରିୟା ନିଷ୍ଠା ଭିତରେ ରୁଚି ଆସକ୍ତି ଯେଉଁ ଅଛି ଭଜନ କ୍ରିୟା, ତାପରେ ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା ରୁଚି ଆସକ୍ତି ଭାବ, ୟା ଭିତରେ ଯେ ଯେଉଁ ଚାରୋଟି ଷ୍ଟେପ୍ ରହିଲା ୟା ଭିତରେ ଅନର୍ଥ ନିବୃତ୍ତି ଚାଲିଥିବ, ସାଧକର ଭଜନ ବି ଚାଲିଥିବ। କିନ୍ତୁ ନିଷ୍ଠା ସ୍ତରଟା ସବୁ ସମୟରେ ଇମ୍ପୋର୍ଟାଣ୍ଟ ସ୍ତର, ଏଇଟା ହେଉଛି ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ସ୍ତର। ଏ ସ୍ତରକୁ ଜଣେ ଚାଲି ଆସିଲେ ସେ ପ୍ରେମ ପାଇଁ ବିଲକୁଲ ଫିଟ୍ କ୍ୟାଣ୍ଡିଡେଟ୍ ହେଇଗଲା। ଯେଉଁ ଏକାଦଶ ବର୍ତ୍ତିନୀ ବହୁ ଦେଶ ବର୍ତ୍ତିନୀ, ବହୁ ଦେଶ ବର୍ତ୍ତିନୀ ମାନେ ଅପରାଧ ପ୍ରାୟ ପଳେଇବ, ଏ ବହୁ ପଳେ ବହୁ ପରିମାଣରେ ପଳେଇବ। ତୃତୀୟ ରହୁଛି ପ୍ରାୟ କି, ପ୍ରାୟ କି ମାନେ ପ୍ରାୟ ପଳେଇବ, ପ୍ରାୟ ପଳେଇବ ମାନେ 99% ପଳେଇବ, ଗୋଟେ ପରସେଣ୍ଟ ଥିବ। ଆଉ ଗୋଟେ ହେଉଛି ପୂର୍ଣ୍ଣା, ପୂର୍ଣ୍ଣ 100% ହେଇଯିବ। ଏବଂ ଆଉ ଗୋଟେ ହେଉଛି ଆତ୍ୟନ୍ତିକ, ତାର ବୀଜ ବି ରହିବ। ତେଣୁ ପ୍ରାୟ ଅନର୍ଥ ବହୁ ଅନର୍ଥ, ଅନର୍ଥ ବହୁତ ବଡ଼ ଜିନିଷ। କେଉଁ ଅନର୍ଥ କେଉଁଠି ପୂର୍ଣ୍ଣା ହୁଏ, କେଉଁଠି ଏକାଦଶୀ ବର୍ତ୍ତିନି ହୁଏ, କେଉଁଠି ବହୁ ଦଶ ବର୍ତ୍ତିନି ହୁଏ, ଏସବୁ ବ୍ୟାଖ୍ୟା କରୁଛନ୍ତି ଆଚାର୍ଯ୍ୟମାନେ। କିନ୍ତୁ ନିଷ୍ଠା ସ୍ତରଟାକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି? ଯଶୋଦା ମାତା ଯେଉଁ ନିଷ୍ଠାର ସେବା କରୁଥିଲେ, ସାଧକ କାହିଁକି ନିଷ୍ଠା ସ୍ତରକୁ ଗଲେ ତାର ପତନ ହେବ ନା, ଏ କଥା କହୁଛନ୍ତି। ଯେଉଁ ଚାରି ପ୍ରକାର ଅନର୍ଥରୁ ତିନି ପ୍ରକାର ଅନର୍ଥ ନିଷ୍ଠା ସ୍ତରରେ ପୂର୍ଣ୍ଣା ହେଇଯାଏ। କ'ଣ କ'ଣ ନା, ସ୍ୱୀକୃତ, ଦୁଷ୍କୃତ ଆଉ ଭକ୍ତିୟୁତ। ଏ ତିନିଟା ଅନର୍ଥ ବିଲକୁଲ ନିଷ୍ଠା ସ୍ତରକୁ ଜଣେ ପଳେଇଗଲା ପରେ ପୂର୍ଣ୍ଣା, ଆଉ ସେ ଅନର୍ଥ ତାର ଅନ୍ତର ଭିତରେ ଆସିବନି। ସେଥିପାଇଁ ନିଷ୍ଠା ସ୍ତରର ଲକ୍ଷଣ କ'ଣ, କୃଷ୍ଣାସ କବରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ କହୁଛନ୍ତି,
ଏକ ଅଙ୍ଗ ସାଧେ କେହ ସାଧେ ବହୁ ଅଙ୍ଗ, ଏକ ଅଙ୍ଗ ସାଧେ କେହ ସାଧେ ବହୁ ଅଙ୍ଗ, ନିଷ୍ଠା ହୋଇତେ ଉପଜାଏ ପ୍ରେମର ତରଙ୍ଗ, ନିଷ୍ଠା ହୋଇତେ ଉପଜାଏ ପ୍ରେମର ତରଙ୍ଗ।
ସେ କହୁଛନ୍ତି କିଏ ଏକ ଅଙ୍ଗ ସାଧୁଛି, କିଏ ବହୁ ଅଙ୍ଗ ସାଧୁଛି। ମହାପ୍ରଭୁ ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି, ସନାତନ ଗୋସ୍ୱାମୀ କିମ୍ବା ରୂପ ଗୋସ୍ୱାମୀ, ମୁଁ ସଠିକ୍ ସେ ମନେ ରଖିପାରୁନି। ସେ କହୁଛନ୍ତି ଏକ ଅଙ୍ଗ କିଏ ଶ୍ରବଣ କୀର୍ତ୍ତନ, ଶ୍ରବଣ ଗୋଟେ ଅଙ୍ଗ କରୁଛି ବା କୀର୍ତ୍ତନ ଗୋଟେ ଅଙ୍ଗ କରୁଛି କିମ୍ବା ବହୁ ଅଙ୍ଗ ସାଧନ କରୁଛି। ଏକ ଅଙ୍ଗ ସାଧେ କେହ ସାଧେ ବହୁ ଅଙ୍ଗ, ନିଷ୍ଠା ହୋଇତ ଉପଜୟ ପ୍ରେମର ତରଙ୍ଗ। ନିଷ୍ଠା ସ୍ତରକୁ ଜଣେ ପହଞ୍ଚିଗଲା ପରେ ତା ପ୍ରେମ ଆସିଯିବ, ପ୍ରେମର ତରଙ୍ଗ ସେ ଅନୁଭବ କରିପାରିବେ ପ୍ରେମ ଜିନିଷଟା, ତାର ପତନ ମାନେ ପ୍ରାୟ ହେବ ନା। ଆଉ ନିଷ୍ଠା ସ୍ତରରେ ଲକ୍ଷଣ କ'ଣ, କେମିତି ଜାଣିବା ମୋର ନିଷ୍ଠା ହେଇଛି ବୋଲି? ଏମିତି ତ ବହୁତ ହୁଇମିସ୍ କାଲି ଆମର, ମୁଁ ଏଇଟା କରିବି, ଏଇଟା ଆମ ମନକୁ ଝଁ ଏଇଟା ଜବରଦସ୍ତି କରିବି, ଆମେ ସେଇଟା କରିସାରିଲେ ଆମେ ଭାବୁଛେ ହଁ ମୋର ଏଇଟା ନିଷ୍ଠା ଅଛି ନା। ନିଷ୍ଠା ଅର୍ଥ ନିଷ୍ଠାର ଲକ୍ଷଣ ମହାପ୍ରଭୁ କହୁଛନ୍ତି,
ଅନର୍ଥ ନିବୃତ୍ତି ହୋଇତେ ଭକ୍ତେ ନିଷ୍ଠା ହଏ, ଅନର୍ଥ ନିବୃତ୍ତି ହୋଇତେ ଭକ୍ତେ ନିଷ୍ଠା, ନିଷ୍ଠା ହୋଇତେ ଶ୍ରବଣାଦି ରୁଚି ଉପୁଜ, ନିଷ୍ଠା ହୋଇତେ ଶ୍ରବଣାଦି ରୁଚି ଉପୁଜ।
ନିଷ୍ଠା ସ୍ତରକୁ ଜଣେ ଆସିଗଲେ ସେ ଶ୍ରବଣ କୀର୍ତ୍ତନ ଦ୍ୱାରା, ଶ୍ରବଣ ଆଦି, ଶ୍ରବଣ ବିନା ସେ ବଞ୍ଚିପାରିବେ। ଯେମିତି ଆପଣ ସାଧାରଣ ଦେଖିବେ ଗୋଟେ ବିଜନେସ୍ ମ୍ୟାନ୍, ତାର ତାର ବିଜନେସ୍ ପ୍ରତି ପୁରା ବିଲକୁଲ ନିଶା ଆସିଯାଇଛି, ସେ ବିଜନେସ୍ ବିଷୟରେ ଇନକ୍ୱାରି ନକଲେ ଗୋଟେ ମୁହୂର୍ତ୍ତ ରହିପାରିବେ। ନିଷ୍ଠା ସ୍ତରଟା ଏଭଳି, ନିଷ୍ଠା ସ୍ତରରେ ଶ୍ରବଣ କୀର୍ତ୍ତନ ବିନା ସାଧକ ବଞ୍ଚେଇ ପାରିବେ, ଏଇଟା ହେଉଛି ତା ରୁଚି। ନିଷ୍ଠା ହୋଇତେ ଶ୍ରବଣ ଆଦି ରୁଚି ଉପଜାଏ, ଶ୍ରବଣ କୀର୍ତ୍ତନ ଆମେ କରୁଛେ ଆମକୁ ବିଲକୁଲ ଟେଷ୍ଟ ଲାଗୁନି, କିନ୍ତୁ ନିଷ୍ଠା ହେଇଗଲା ପରେ ଶ୍ରବଣ କୀର୍ତ୍ତନ ବିନା ଆପଣ ବଞ୍ଚିପାରିବେନି, ଅଧ୍ୟୟନ ବିନା ଆପଣ ବଞ୍ଚିପାରିବେ, ଆପଣ ବିଲକୁଲ କିଛି ଭଲ ହିଁ ଲାଗିବନି। ଇଏ ହେଉଛି ନିଷ୍ଠାର ଲକ୍ଷଣ। ସବୁକିଛି କଲା ପରେ ବି ଅଭାବ ବୋଧ ହେବ। ସେ ପ୍ରଭୁପାଦଙ୍କର ଗୋଟେ କନ୍ଭରସେସନ, ପ୍ରଭୁପାଦ ଯାଇଛନ୍ତି ଲସ୍ ଆଞ୍ଜେଲସ୍, ଲସ୍ ଆଞ୍ଜେଲସ୍ରୁ ଆଉ ଗୋଟେ ମନ୍ଦିରକୁ ଯାଇଛନ୍ତି। ସେ ମନ୍ଦିର ଯାଇ ପହଞ୍ଚିଲା ପରେ ସେଠି କିଛି ଭକ୍ତମାନେ କ'ଣ କରିଛନ୍ତି ନା, ସକାଳୁ ଯାଇଥିଲେ କିଛି କଲେକ୍ସନ୍ କରି ଆଣିକି ପ୍ରସାଦ ପାଇକି ଶୋଇଯାଇଛନ୍ତି। ତା ପ୍ରଭୁପାଦ ପଚାରିଲେ ମନ୍ଦିରରେ କ'ଣ ପ୍ରୋଗ୍ରାମ୍ ଚାଲିଛି ନା, ଆଜ୍ଞା ଆମେ କଲେକ୍ସନ୍ କରୁଛୁ ଆଉ ଠାକୁର ଡେଟି ୱର୍ସିପ୍ କରୁଛୁ ଆଉ। ପ୍ରଭୁପାଦ ସାଙ୍ଗେ ସାଙ୍ଗେ କହିଲେ ନା, ଏଇଟା ହେଉଛି ଗୋଟେ ମେସ୍ ଲାଇଫ୍, ଏଇଟା ଗୋଟେ ହଷ୍ଟେଲ୍ ଲାଇଫ୍, ତୁମେ ନିଶ୍ଚିତ ଇଭିନିଂ ପ୍ରୋଗ୍ରାମ୍ ଆଉ ମର୍ଣ୍ଣିଂ ପ୍ରୋଗ୍ରାମ୍ କରିବାକୁ ପଡ଼ିବ। ସକାଳେ ଭଗବତ ଗୀତେ ଭାଗବତମ ଏବଂ ଭଗବତ ଗୀତା। ପ୍ରଭୁପାଦ କହୁଛନ୍ତି ଯଦି ଆମେ ଶ୍ରବଣ କୀର୍ତ୍ତନ ଚାଲୁ ରଖିବା, ଏଇଟା ଗୋଟେ ଜଷ୍ଟ ହଷ୍ଟେଲ୍ ଲାଇଫ୍, କିଛି କଲେକ୍ସନ୍ କରି ଆଣିବା। ହଁ, ପ୍ରଭୁପାଦ କହୁଛନ୍ତି ମନ୍ଦିରକୁ ଶୋଇ କରିକି ଆମେ କିଛି କଲେକ୍ସନ୍ କରି ଆଣିବା ଏବଂ ଆରାମସେ ଭୋଜନ କରିବା, ପ୍ରକୃତରେ ଏଥିରେ ଆମର ପାରମାର୍ଥିକ ଉନ୍ନତି ହେବ। ଏଇଟା ଗୋଟେ ହଷ୍ଟେଲ୍ ଲାଇଫ୍, ତୁମେ କିଏ ଥାଆନ୍ତୁ ବା ନଥାନ୍ତୁ, ତୁମେ ଯେ ଅଛ ତୁମେ ଶ୍ରବଣ କୀର୍ତ୍ତନ କର। ଆକ୍ଚୁଆଲି ଏଇଟା ଆମକୁ ରୁଚି ଏତେ ଶୀଘ୍ର ହେବନି, ଶ୍ରବଣ କୀର୍ତ୍ତନ ରୁଚି ହେବନି, କିନ୍ତୁ ଯେତେବେଳେ ସାଧୁଗୁରୁଙ୍କ କୃପାରୁ ଆମେ ଏଇଟା ଚାଲୁ ରଖିବା, ତାଙ୍କର କଥାଟିକୁ ବିଶ୍ୱାସ କରିକି, ନିଶ୍ଚିତ ସମୟ ଆସିବ ଆମର ଅନର୍ଥ ନିବୃତ୍ତି ହେଲେ, କିଞ୍ଚିତ ପରିମାଣରେ ଯେତେବେଳେ ନିବୃତ୍ତି ହୋଇଯିବ ଆମକୁ ଟେଷ୍ଟ ଲାଗିବ, ଏବଂ ନିଷ୍ଠା ସ୍ତରରେ ପହଞ୍ଚିଗଲା ପରେ ଆଉ କେବେ ହେଲେ ଆପଣ ଆମକୁ ଛାଡ଼ିପାରିବେ, କେବେ ଛାଡ଼ିପାରିବେ। ସେଥିପାଇଁ ଯାହା ଏଠି ପ୍ରଥମ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଏକଦା ଗୃହଦାସୁ ଯଶୋଦା ନନ୍ଦଗିହୀନି କର୍ମାନ୍ତର ନିଯୁକ୍ତାସୁ ସ୍ୱୟଂ ନିର୍ବନ୍ଧ ସ୍ୱୟଂ ନିର୍ମମନ୍ଥ ଦଧି। ନିଷ୍ଠାର ସହିତ ବିଲକୁଲ ମନ୍ଥନ କରୁଛନ୍ତି, କାରଣ ଆଜି କାହ୍ନା ଭୋଜନ କରିବ ଆଉ ସେ ପର ଗୃହକୁ କେବେ ଚୋରି କରିବା ପାଇଁ ଯିବନି, ଏଇଟା ବିଲକୁଲ ତାଙ୍କର ମନରେ ରହିଛି। ଏବଂ କିଭଳି ମନ୍ଥନ କରୁଛନ୍ତି, ଦ୍ୱିତୀୟ ପ୍ରଶ୍ନ। ସାଧକ ପାଇଁ ଏଇଟା ଶିକ୍ଷା ଦିଆଯାଉଛି, ସାଧକକୁ ଯେଉଁ ସେବା ମିଳିବ ସେ ସେବା କିଭଳି କରିବ, ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି। ଜାନି ଜାନି ଗୀତାନି ତଦବାଲ ଚରିତାନି ଚ ଦଧି ନିର୍ମନ୍ଥନେ କାଲେ ସ୍ମରନ୍ତି ତାନ ଅଗାୟତ। ସୁଖଦେବ ଗୋସ୍ୱାମୀ ଏତେ ସୁନ୍ଦର କଥା କହୁଛନ୍ତି, ଜାନି ଜାନି ଗୀତାନି, ଯେଉଁ ଯେଉଁ ଗୀତ, ଗୀତ ଅର୍ଥ ମୁଁ ଯେଉଁ ଯେଉଁ ପ୍ରବଚନ ବର୍ତ୍ତମାନ ତୁମକୁ ଶୁଣେଇଲି, ଯୁବବାଦ କହୁଛନ୍ତି, ଜାନି ଜାନି ତସ୍ୟ ବାଲସ୍ୟ ଚରିତାନି ଇହ ତବ ସଭାୟା ମମ ଗୀତାନି ସର୍ବାଣୀ ତାନ ସ୍ୱୟଂ ସ୍ମରନ୍ତି। ଏହି ସଭାରେ ଯୁବ ଗୋସ୍ୱାମୀ ଏମିତି କହୁଛନ୍ତି, ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ବିଲକୁଲ କହୁଛନ୍ତି, ମୁଁ ଯାହା ଜାନି ଜାନି ତସ୍ୟ ବାଳଚରିତାନି, କୃଷ୍ଣଙ୍କର ଯେଉଁ ବାଳଚରିତ ମୁଁ ତୁମକୁ ଗାନ କରିକି ଶୁଣେଇଲି ସେଗୁଡ଼ିକ ସର୍ବାଣୀ ତାନ ସ୍ୱୟଂ ସ୍ମରନ୍ତି, ସବୁ ସେ ନିଜେ ସ୍ମରଣ କରୁଛନ୍ତି। ଏବଂ ଏହି ଶ୍ଳୋକରେ ଗୋଟେ ସୁନ୍ଦର ଜିନିଷ ଅଛି, ଜାନି ଜାନି ଗୀତାନି ତଦବାଲ ଚରିତାନି ଚ, ଚ ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସର୍ବାଣୀ, ଅର୍ଥାତ୍ ହେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ ମୁଁ ଯାହା ବି କହିନି ଯେତେ କୃଷ୍ଣଙ୍କ ଲୀଳା ଚରିତ ସବୁ ସ୍ମରଣ କରୁଛନ୍ତି। ଏବଂ ବାତ୍ସଲ୍ୟ ବିଳାସେନ ଭାବୟନ୍ତି ଦଧୋ ନିମନ୍ଥନ୍ତ ଯତ୍ର ତସ୍ମିନ୍ କାଳେ ଗାନ ଅବସରେ ଅଗାୟତ। ଏ ଗୋଟେ ବିଚିତ୍ର ଜିନିଷ, ତିନୋଟି ଜିନିଷ ଏକା ସାଙ୍ଗରେ କରୁଛନ୍ତି ଯଶୋଦା ମାତା, କାୟ ମନ ବାକ୍ୟ ତିନି ସେବା କରୁଛନ୍ତି, କାୟରେ ଦଧି ମନ୍ଥନ କରୁଛନ୍ତି, ମନରେ ସ୍ମରଣ କରୁଛନ୍ତି ସ୍ମରନ୍ତି, ଏବଂ ତଦ ଅଗାୟତ। ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ହେ ପରୀକ୍ଷିତ ମୁଁ ଯେଉଁ ସଭାରେ ପୁତନା ଲୀଳା ତୃଣାବ୍ରତ ଲୀଳା ମାଖନ ଚୋର ଲୀଳା ଯାହା ମୁଁ କହିଛି ସେଗୁଡ଼ିକ ସବୁ ସ୍ମରଣ କରୁଛନ୍ତି। ଇଏ ସହଜ ନାହିଁ, କାୟ ମନ ବାକ୍ୟରେ ଭଗବାନଙ୍କର କଥା ସ୍ମରଣ କରିବା ସହଜ ନାହିଁ। କୀର୍ତ୍ତନ କଲାବେଳେ ଦେଖନ୍ତୁ, ଆମର କୀର୍ତ୍ତନ ଗଲାବେଳେ କୀର୍ତ୍ତନ କରୁଛେ କିନ୍ତୁ ସ୍ମରଣ ନାହିଁ, ସ୍ମରନ୍ତି ପଡ଼, ସେଥିପାଇଁ ସ୍ମରଣ ଅବସ୍ଥାଟା ତୃତୀୟ ଅବସ୍ଥା। ଶ୍ରବଣ ହେଲା ପରେ ବ୍ୟକ୍ତି ଯାକ କୀର୍ତ୍ତନ କରିବ, ଶ୍ରବଣ ଯେତେ ଶ୍ରବଣ ପ୍ରତି ଯାହାର ଯେତେ ଆସକ୍ତି ତାର କୀର୍ତ୍ତନଟା ସେତେ ସ୍ଫୁରଣ ହେବ। କିନ୍ତୁ କୀର୍ତ୍ତନଟା କିଭଳି କହିବ, କୀର୍ତ୍ତନ ଦୁଇ ପ୍ରକାର କୁହାଯାଏ, ଗୋଟେ ଥିଓରିଟିକାଲ ଜଷ୍ଟ ଯେମିତି ଆମେ ପଳାଉଛେ ମାଇକ୍ରୋଫୋନ୍ କତିକି, ପ୍ରଭୁପାଦ ଗୁରୁପୂଜା ମାନେ ସେ ଗୁରୁଚରଣ ପଦ, କିନ୍ତୁ ଶ୍ରୀଗୁରୁ ଚରଣ ପଦ୍ମ ଗାଇବା ପୂର୍ବରୁ ଶ୍ରୀଗୁରୁ ଚରଣ ପଦ୍ମ କେବଳ ଭକତି ସଦ୍ମ ଏ ସ୍ମରଣଟା ଆମର ମନରେ ନାହିଁ, କିନ୍ତୁ ଆମେ ଗାଉଛେ କି ଯଶୋଦ ମାତା ତା କରୁନାହାନ୍ତି। ସେ କହୁଛନ୍ତି ଦଦି ନିର୍ମନ୍ଥନ ଗାଲେ ସ୍ମରନ୍ତି ତା ନ ଗାୟତ, ସବୁ ସ୍ମରଣ କରୁଛନ୍ତି। ଯାହା ମୁଁ ତୁମ ସଭାରେ ଯେଉଁ ଲୀଳା ସବୁ କହିଥିଲି ସବୁ ସ୍ମରଣ କରୁଛନ୍ତି, ଅଗାୟତ କୀର୍ତ୍ତନ କରୁଛନ୍ତି। ତେଣୁ ଯଶୋଦା ମାତା ତିନିଟି କାର୍ଯ୍ୟ କରୁଛନ୍ତି, ଏକ ସଙ୍ଗରେ ମନ୍ଥନ କରୁଛନ୍ତି କାୟରେ, ମନରେ ସ୍ମରଣ କରୁଛନ୍ତି, ଏବଂ ତାକୁ ଗାନ କରୁଛନ୍ତି। ଏ ବହୁତ ଡିଫିକଲ୍ଟ, ଆମେ ପ୍ରାକ୍ଟିକାଲ ଦେଖନ୍ତୁ ନାମ କରିବା ଯଦି ସ୍ମରଣ କରିବା ସବୁ ସମୟରେ ମୁଁ ନାମ କରି ସେ ନାମ କରୁଥିବ ନାମ କରୁଥିବ ସେବା କରିକି ଗଲାବେଳକୁ ନାମ ବନ୍ଦ ହେଇଯିବ। ଇ ମାନେ ସାଧାରଣ ଜିନିଷ ନାହିଁ। ସେଥିପାଇଁ ଗୋପୀମାନଙ୍କର ଇଏ ହେଉଛି ଭାବ ଯେ କେବଳ ଯଶୋଦା ମାତା ଏଭଳି ଯେ ଗୋପୀମାନେ ସେଭଳି ନୁହଁ, ତା ନୁହେଁ। ଯେତେ ସାଧକ ଯେଉଁମାନେ ପ୍ରକୃତରେ ପ୍ରେମ ଲାଭ କରିଛନ୍ତି ଭଗବାନଙ୍କୁ ବଶ କରିଥିଲେ ସେମାନଙ୍କର ତିନୋଟି ଜିନିଷ ବଳେ କାୟ ମନ ବାକ୍ୟରେ ଐକ୍ୟ ଭାବ ଅଛି। ଉଦାହରଣ ଯେତେବେଳେ ଉଦ୍ଧବ ଯାଇକି ବ୍ରଜରେ ପହଞ୍ଚନ୍ତି, ମୋର ତ ସେ ପଦଟାକୁ ମୁଁ ଖୋଜିକି ପାରିଲିନି ମୋ ଭିତରେ ନାହିଁ, ଗୋବିନ୍ଦ ଦାମ ଦର ମାଧବ ଏତି, ଏଥିରେ ଆପଣ ଶୁଣିଥିବେ ଯେ ଗୋପୀମାନେ ସମସ୍ତେ ଦଧି ମନ୍ଥନ କାଳରେ ଉଚ୍ଚାରଣ କରୁଛନ୍ତି କୃଷ୍ଣ ନାମ। ଭାଗବତରେ ଗୋଟେ ଶ୍ଳୋକ କହୁଛନ୍ତି ଉଦ୍ଧବ ଯେତେବେଳେ ଯାଇଛନ୍ତି ପ୍ରଥମେ ଯାଇକି ପହଞ୍ଚିଛନ୍ତି ଗୋପପୁରରେ, ସେ ଦେଖୁଛନ୍ତି ପୁରା ମଙ୍ଗଳ, ସବୁ ମଙ୍ଗଳ ଧ୍ୱନି ଆସୁଛି। କ'ଣ ମଙ୍ଗଳ ଧ୍ୱନି? ସେ କହୁଛନ୍ତି ଦଶମ ସ୍କନ୍ଧରେ ଉଦ୍ଗାୟତି ନାମ ଅରବିନ୍ଦ ଲୋଚନମ ବ୍ରଜାଙ୍ଗ ନାନା ଦିବ୍ୟ ସ୍ପର୍ଶଦ ଧ୍ୱନି ଦଦଶ୍ଚ ନିର୍ମନ୍ଥନ ଶବ୍ଦ ମିଶ୍ରିତ ନିରସ୍ୟ ଭିଜିନ ଦିଶା ଅମଙ୍ଗଳମ। ଉଦ୍ଧବ ଦେଖୁଛନ୍ତି ଯେ ଗୋପୀମାନଙ୍କର ଦୁଇଟା ଜିନିଷ ଜଗ ଦିଶା ଅମଙ୍ଗଳ, ଜଗତର ଅମଙ୍ଗଳ ଦୂର କରିଦେଉଛି। ମାନେ ଗୋଟେ ହେଉଛି ତାଙ୍କର ମୁଖର କୃଷ୍ଣଙ୍କର ଯେଉଁ ଗୁଣଗାନ, ଏବଂ ଦ୍ୱିତୀୟରେ ଦଧି ନିର୍ମନ୍ଥନ ଶକ୍ତି। ଦଧି ସମସ୍ତେ ଗୋପୀରେ ଦଧି ମନ୍ଥନ କରୁଛନ୍ତି, ଦଧି ମନ୍ଥନ ଶବ୍ଦ ସହିତ ଗୋପୀମାନଙ୍କର ଯେଉଁ ଗୁଣଗାନ ଏଟା ଦିଶା ଅମଙ୍ଗଳ, ଦିଗର ସମସ୍ତ ଚତୁର୍ଦିଗର ଅମଙ୍ଗଳକୁ ନାଶ କରୁଛି। ଉଦ୍ଧବ ଦେଖୁଥିଲେ ଏଠି କହିବାର ତାତ୍ପର୍ଯ୍ୟ ଯେତେ ଜଣ ସିଦ୍ଧ ଭକ୍ତ ସେମାନେ ସବୁ ସମୟରେ କାୟ ମନ ବାକ୍ୟରେ ସେବା କରନ୍ତି, କେବଳ ଶରୀର ସେବା କଲେ ହେବ ନା, ମନ ଏବଂ ବାକ୍ୟ। ଏ ସ୍ମରଣ ଅବସ୍ଥାକୁ ଆମେ ଲାଭ କରିବାକୁ ହେଲେ ଏତେ ସହଜ ନାହିଁ କି କହିଦେଲେ ଯେ ତୁମେ କୃଷ୍ଣଙ୍କୁ ଚିନ୍ତା କର କୃଷ୍ଣଙ୍କୁ ଲୀଳାକୁ ଚିନ୍ତା କର, ବିଲକୁଲ ସମ୍ଭବ ନୁହେଁ। ଆମର ମନ ହେଉଛି ପ୍ରାକୃତ, ଭଗବାନ ହେଉଛନ୍ତି ଅପ୍ରାକୃତ। ଜଣେ ଶ୍ରବଣ କୀର୍ତ୍ତନ, ସେଥିପାଇଁ ପ୍ରଥମେ କୁହାଗଲା ଶ୍ରବଣ, ତାପରେ କୀର୍ତ୍ତନ, ତାପରେ ସ୍ମରଣ। ଶ୍ରବଣରେ ଜଣେ ପରିପକ୍ୱ ଅବସ୍ଥା ଲାଭ ନ କଲେ ସେ କେବେ ସ୍ମରଣ ଅବସ୍ଥାକୁ ଆସିପାରିବେ, କେବେ ସମ୍ଭବ? ପ୍ରମାଣ ଦେଖନ୍ତୁ, ପ୍ରହ୍ଲାଦ ସ୍ମରଣ, ପ୍ରହ୍ଲାଦ ଭଗବାନଙ୍କୁ ଭଗବାନଙ୍କ ଲୀଳାରେ ଏତେ ତଳି ନଥିଲେ, ତାଙ୍କର ସ୍ମରଣଟା କେଉଁଠି ଆସୁଥିଲା ଯଦି ପ୍ରଶ୍ନ କରାଯାଏ? ସେ ତ ପ୍ରବଚନ ଶୁଣିନଥିଲେ ନା, ଶୁଣିଥିଲେ ମାତୃଗର୍ଭରୁ ଯେଉଁ ପ୍ରବଚନ ଶୁଣିଥିଲେ ନାରଦ ମୁନିଙ୍କ ନିକଟରୁ, ସେ ପ୍ରବଚନ ତାଙ୍କର ବିଲକୁଲ ମନ ଭିତରେ ଏଭଳି ରହିଥିଲା, ହରିଙ୍କ ବିନା ଗୋଟିଏ ମୁହୂର୍ତ୍ତ ସେ ଭୁଲି ପାରୁନଥିଲେ। ଏବଂ ଦୁଇଟି ଶ୍ଳୋକରେ ସୁଖଦେବ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ତାଙ୍କର କ'ଣ ଅବସ୍ଥା ହେଇଥିଲା ପ୍ରହ୍ଲାଦଙ୍କର, ଅର୍ଥାତ୍ ସ୍ମରଣ ଅଙ୍ଗ ଜଣେ ଲାଭ କଲା ପରେ ସେ ପ୍ରକୃତ ତାର ସ୍ୱର ଚେତନାରେ ରୁହେ ନା। ସେ କହୁଛନ୍ତି ଗୃହାନ୍ତ ନସ୍ତି କ୍ରୀଡ଼ନ ଗୋବାଲୋ ଜଡ଼ବତନ୍ମୟାସ୍ତୟା କୃଷ୍ଣ ଗ୍ରହ ଗୃହୀତାତ୍ମା ନବେଦ ଜଗଦୀଶ୍ୱରମ। କାରଣ ନାରଦ ମୁନି ଏଇଟାକୁ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ସେଇଟାକୁ ପରୀକ୍ଷିତ ମହାରାଜ ରିଲେ କରିଛନ୍ତି। ନାରଦ ମୁନି କହୁଛନ୍ତି ହେ ଯୁଧିଷ୍ଠିର, ଯେ ପ୍ରହ୍ଲାଦର ଏଭଳି ଗୁଣ ନସ୍ତି କ୍ରୀଡ଼ନ ବାଲୁ ଜଡ଼ବତ୍ତନ୍ମୟାସ୍ତୟା, କୌଣସି କ୍ରୀଡ଼ନକ ନେଇକି ଖେଳୁନଥିଲେ, ହାତରେ କ୍ରୀଡ଼ନକ ଥିବ ସାଙ୍ଗ ପିଲାମାନେ ଖେଳୁଥିବେ କିନ୍ତୁ ପ୍ରହ୍ଲାଦ ସେଭଳି ଠିଆ ହେଇଥିବେ, କିଭଳି ନା ଜଡ଼ବତ୍, ଗୋଟେ ଜଡ଼ ବସ୍ତୁ ଭଳି। ଯଦି ପ୍ରଶ୍ନ କରନ୍ତି କାହିଁକି ପ୍ରହ୍ଲାଦଙ୍କର ଏଭଳି ଅବସ୍ଥା ହୁଏ, ନା କୃଷ୍ଣ ଗ୍ରହ ଗୃହୀତାତ୍ମା, ଗ୍ରହ ଅର୍ଥାତ୍ ଆମେ ଯାହା କୁହନ୍ତି ଭୂତ ବା ପିଶାଚ, ପିଶାଚ ଯେଭଳି ଲାଗିଗଲେ ବ୍ୟକ୍ତି ତାର ରୋଲ୍ ହିଁ କରେ, ତାର ଚିନ୍ତା କରେ, ଜଡ଼ବତ୍ ହେଇଯାଏ ସେଭଳି ପ୍ରହ୍ଲାଦଙ୍କୁ କୃଷ୍ଣ ଗ୍ରହ, କୃଷ୍ଣ ଚିନ୍ତା, କୃଷ୍ଣଙ୍କର ଯେଉଁ ଗୁଣ ଗୁଡ଼ିକ, କୃଷ୍ଣଙ୍କର ଚିନ୍ତା ତାଙ୍କୁ ଗ୍ରହ ଭଳି ଗ୍ରାସ କରିଥିଲା। ଗୃହୀତ ଆତ୍ମା, କୃଷ୍ଣ ଗ୍ରହ ଗୃହୀତ ଆତ୍ମା, ନ ବେଦ ଜଗଦୀଶ୍ୱର, ଯୁଧିଷ୍ଠିର କହୁଛନ୍ତି ନ ବେଦ ଜାଣିପାରୁନଥିଲେ, ଏ ଜଗତକୁ ଜାଣିପାରୁନଥିଲେ ପ୍ରହ୍ଲାଦ। ମୁଁ ଗୋଟେ ଅସୁର କୂଳର ଜନ୍ମ ହେଇଛି, ମୋ ବାପା ହେଉଛନ୍ତି ହିରଣ୍ୟକଶିପ, ସିଏ ମୋତେ ଦଣ୍ଡ ଦେବେ, ମୁଁ ରାଜକୁମାର, ମୁଁ ମୋର ଖେଳିବା ଟାଇମ, ମୁଁ ବାଲ୍ୟ ଅବସ୍ଥା କିଛି ଜାଣିଥିଲି। ଏବଂ ଦ୍ୱିତୀୟ ଶ୍ଳୋକ ଆଉ ଗୋଟେ ସୁନ୍ଦର ଶ୍ଳୋକ କହୁଛନ୍ତି, ନସ୍ତି କ୍ରୀଡ଼ ନ ଆସିନି ପର୍ଯ୍ୟଟନ ଅସ୍ନାତ ଶୟାନମ ପ୍ରପିବନ ବ୍ରୁବନ ନାନୁସନ୍ଧାତ ନାନୁସନ୍ଧତ ଏତାନି ଗୋବିନ୍ଦ ପରିରମ୍ବିତ। ଯୁଧିଷ୍ଠିର ମହାରାଜ କହୁଛନ୍ତି, ହେ ନାରଦ ମୁନି କହୁଛନ୍ତି, ହେ ଯୁଧିଷ୍ଠିର, ପ୍ରହ୍ଲାଦ ସ୍ମରଣରେ ଏତେ ମାନେ ତଲ୍ଲୀନ ହେଇଯାଉଥିଲେ, ଆସନ ପର୍ଯ୍ୟଟନ ଉପବେଶନ ପର୍ଯ୍ୟଟନ ଅସ୍ନତ ଭୋଜନ ଶୟନ ଏବଂ ପ୍ରପିବନ ପିଲାବେଳେ ଏବଂ ଭୁବନ କଥା କହିଲା ବେଳେ ନାନ ସନ୍ଧତ ଏତାନି ଗୋବିନ୍ଦ ପରିରମ୍ବିତ, ସେ କାହାକୁ କ'ଣ କହୁଥିଲେ ସେ ଜାଣିପାରୁନଥିଲେ। ସେ କଥା କହୁଥିବେ କିନ୍ତୁ କିଏ କ'ଣ ପ୍ରଶ୍ନ ପଚାରିଲେ ତାର ଉତ୍ତର କିଛି ନଥିବ। ପ୍ରହ୍ଲାଦ ଏତେ ତଲ୍ଲୀନ ହେଇଯାଉଥିଲେ, ଯଦି ପ୍ରଶ୍ନ କରାଯାଏ ଏଭଳି କାହିଁକି ହେଉଥିଲା ନା ଗୋବିନ୍ଦ ପରିରମ୍ବିତ, ଭଗବାନ ସେ ସବୁ ସମୟରେ ମନେ କରୁଥିଲେ ମୋତେ କୃଷ୍ଣ ଆଲିଙ୍ଗନ କରୁଛନ୍ତି। ସ୍ମରଣ ଦଶାଟା ହେଉଛି ଏଭଳିଆ ଦଶା। ଆମର ତ ସାଧାରଣ ଶ୍ରବଣ କୀର୍ତ୍ତନ ପ୍ରତି ରୁଚି ଆସିନି, ଆମେ କେମିତି ସେ ସ୍ତରକୁ ଯିବା। କିନ୍ତୁ ଯଶୋଦା ମା'ଙ୍କ କଥା କୁହାଯାଉଛି ଯେ ସେ କାୟ ମନ ବାକ୍ୟରେ ସେବା କରୁଥିଲେ। ଆକ୍ଚୁଆଲି ସ୍ମରଣ ପ୍ରକୃତରେ ନାମ ସ୍ମରଣ ହେଉଛି ଶ୍ରେଷ୍ଠ, ଜଣେ ନାମ ସ୍ମରଣ ଅବସ୍ଥା ନାମ କୀର୍ତ୍ତନ ଏ ଅଭ୍ୟାସ ରଖିଲେ ତାକୁ ପ୍ରଭୁ ସୁଯୋଗ ଦେବେ, ତାର ଏ ସ୍ମରଣ ଅବସ୍ଥା ଆସିବ। ସେଥିପାଇଁ ପ୍ରେମ ଭକ୍ତି ଚନ୍ଦ୍ରିକାରେ ନରୋତ୍ତମ ଦାସ ଠାକୁର କହୁଛନ୍ତି, ମନର ସ୍ମରଣ ପ୍ରାଣ ମଧୁର ମଧୁର ନାମ, ମନର ସ୍ମରଣ ପ୍ରାଣ ମଧୁର ବିଳାସ ଯୁଗଳ ସ୍ମୃତି ସାର, ବିଳାସ ଯୁଗଳ ସ୍ମୃତି ସାଧ୍ୟ ସାଧନ ଏଇ ଆର ନାହିଁ ହବଇ, ସାଧ୍ୟ ସାଧନ ଏଇ ଆର ନାହିଁ ହବଇ, ଏଇ ତତ୍ତ୍ୱ ସର୍ବତତ୍ତ୍ୱ ସାର, ଏଇ ତତ୍ତ୍ୱ ସର୍ବତତ୍ତ୍ୱ ସାର। ମନର ସ୍ମରଣ ପ୍ରାଣ ମଧୁର ମଧୁର ନାମ, ଭଗବାନଙ୍କର ନାମ ବାସ୍ତବିକ ସ୍ମରଣର ପ୍ରାଣ। ସବୁବେଳେ ଯଦି କେବଳ ଭଗବାନଙ୍କ ନାମକୁ ଜଣେ ସ୍ମରଣ କରିବାକୁ ଚେଷ୍ଟା କରେ, ଆକ୍ଚୁଆଲି ସେ ସ୍ମରଣ ଅଙ୍ଗ ବହୁତ ଶୀଘ୍ର ପ୍ରାପ୍ତ ହୋଇଯିବ। ଯେପରି ଯଶୋଦା ମାତା, ଆମେ ଭଗବାନଙ୍କ ଆଗକୁ ଗଲେ, ଭଗବାନଙ୍କ ସମ୍ମୁଖକୁ ଗଲେ, ଭଗବାନଙ୍କ କୀର୍ତ୍ତନ କଲେ, କମ୍ ସେ କମ୍ 50 ମିନିଟ୍ ଯଦି କୀର୍ତ୍ତନ କରିବା, 5 ମିନିଟ୍ ହୁଏ ତ ଭଗବାନଙ୍କ ସ୍ମରଣ ଆସିବ। କିନ୍ତୁ ଭଗବାନ ନାମ କୀର୍ତ୍ତନ କିଛି ନ କରିବା, ବିଲକୁଲ ଗୋଟେ ଜାଗାରେ ବସିବା, କେବେ ଭଗବାନଙ୍କ ବିଷୟରେ ଗୋଟେ ମିନିଟ୍ ବି ସ୍ମରଣ କରିପାରିବା, ଏଟା ପ୍ରାକ୍ଟିକାଲ ଦେଖ। କିନ୍ତୁ ଯଶୋଦା ମାତା ଏଭଳି ସ୍ତରକୁ ଯାଇଥିଲେ, କୃଷ୍ଣ ନାହାନ୍ତି ସେଠି, କେହି ଶୁଣୁ ବି ନାହାନ୍ତି, କେହି ଦେଖୁ ବି ନାହାନ୍ତି, କିନ୍ତୁ ଏକାକୀ ସ୍ମରଣ କରୁଥିଲେ। କେତେ ଚିନ୍ତା କରନ୍ତୁ କିଭଳି ସ୍ତର, ଏକାକୀ ସେବା କରୁଥିଲେ, କୃଷ୍ଣଙ୍କ ଲୀଳା ସ୍ମରଣ କରୁଥିଲେ ଏବଂ ଅଗାୟତ ଗାନ କରୁଥିଲେ, ଇଏ ଅବସ୍ଥା। ଏବଂ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ପ୍ରଶ୍ନ ଉଠାଉଛନ୍ତି, ଆଚ୍ଛା ଯଶୋଦା ମାତା ଗାନ କରିବାର କ'ଣ ଦରକାର ଥିଲା? ଗୃହାନ୍ତ ସାହିତ କୃଷ୍ଣ ଅଦର୍ଶନ ଅଶ୍ୟ ସ୍ୱାନ୍ତ କିଙ୍ଗ ଭୋଜ ସ୍ୱାନ୍ତ କ୍ଷୋଭଶ୍ୟ ପ୍ରଶାନ୍ତ ଇତିଭାବ। ଯଶୋଦା ମାତା ଏତେ କୃଷ୍ଣଙ୍କୁ ଗୋଟିଏ ମୁହୂର୍ତ୍ତ ଦର୍ଶନ ନ କରିପାରୁନଥିଲେ, କିନ୍ତୁ ଗୃହାନ୍ତେ ସାହିତ କୃଷ୍ଣ ଅଦର୍ଶନ, ଅଦର୍ଶନ କୃଷ୍ଣ ତ ଗୃହ ଭିତରେ ଶୋଇଛନ୍ତି ନା, ଯଶୋଦା ମାତା ଦେଖୁନଥିଲେ, ଦେଖିପାରୁନଥିଲେ ନା, କିନ୍ତୁ ଏତିକି ସମୟ ସ୍ୱ ଅନ୍ତ କ୍ଷୋଭଶ୍ୟ, ନିଜର ଅନ୍ତର ଯେଉଁ କ୍ଷୋଭ ଅଛି, କୃଷ୍ଣଙ୍କୁ ମୁଁ ଏତିକି ମୁହୂର୍ତ୍ତ ଦେଖିପାରୁନି, କାରଣ କୃଷ୍ଣଙ୍କ ପାଖରେ ଶୁଅନ୍ତି, ଦତି ମନ୍ଥନ କରୁଛନ୍ତି, ଏ ସମୟରେ କୃଷ୍ଣ ଘର ଭିତରେ ଶୋଇଛନ୍ତି। ଏତିକି ସମୟକୁ ସିଏ ସହ୍ୟ କରିପାରୁନଥିଲେ, ବିରହଟାକୁ ସହ୍ୟ କରିପାରୁନଥିଲେ। ତେଣୁ ପ୍ରଶାନ୍ତ ଏତି ଭାବ କୃଷ୍ଣଙ୍କର ଗୁଣଗାନ କରିକି ହିଁ ନିଜକୁ ଶାନ୍ତି ଲାଭ କରିଥିଲେ। ଏବଂ ମହାପୁରୁଷ ସେଥିପାଇଁ ସରଳ କଥା ହିଁ କହିଛନ୍ତି, କି ଭୋଜନେ କି ଶୟନେ କି ବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲହ ବଦାନେ, ଆମା ପ୍ରତି ଯଦି ସ୍ନେହ ଥାକେ ସଭାକାରେ ତେବେ କୃଷ୍ଣ ବ୍ୟତିରିକ ନ ବୋଲିବା। ମହାପ୍ରଭୁ ଯଦି ତୁମେ ପ୍ରକୃତରେ ମୋତେ ଭଲ ପାଉଛ ତାହେଲେ କୃଷ୍ଣ ବିନା ଆଉ କିଛି କୁହ ନା। ମହାପ୍ରଭୁ ଶେଷ ସିଦ୍ଧାନ୍ତ ଏ କଥା ହିଁ କହିଦେଲେ। ତେବେ ଆଉ ଗୋଟିଏ ଶ୍ଳୋକ ପାଠ କରିକି ଆମେ ଆଜି କଥାକୁ ବିଶ୍ରାମ ଦେବା। ତୃତୀୟ ଶ୍ଳୋକରେ ବର୍ତ୍ତମାନ ଦେଖନ୍ତୁ କେତେ ସିଷ୍ଟମେଟିକାଲି, କେତେ ଧ୍ୟାନସ୍ଥ ହେଇକି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା କହୁଛନ୍ତି। ପ୍ରଥମେ କହିଲେ ଏକଦା ଗୃହଦା ଆସିନି, ଯଶୋଦା ମାତା ଏଭଳି କର୍ମାନ୍ତର ନିଯୁକ୍ତ ଆସି ସ୍ୱୟଂ ନିର୍ମ ମନ୍ଥନ ଦେଇ ତାପରେ କିଭଳି ଦନ୍ତୀ ମନ୍ଥନ କରୁଥିଲେ ସେ କଥା ବର୍ତ୍ତମାନ କହିଲେ। କାୟ ମନ ବାକ୍ୟରେ କୃଷ୍ଣଙ୍କର ଗୁଣଗାନ କରି ଦଧି ମନ୍ଥନ କରୁଥିଲେ। ତୃତୀୟରେ ବର୍ତ୍ତମାନ କହୁଛନ୍ତି ଯଶୋଦା ମାତାଙ୍କର ରୂପ, ସାଧକ ଯେତେବେଳେ ଭଗବାନଙ୍କୁ ସେବା କରିବ ସେ ରୂପ ଧ୍ୟାନ କରିବ। ଇଏ ତ ମାନେ ବୁଝିବା ଆପଣ ପାଇଁ କଷ୍ଟ, କିନ୍ତୁ ମୁଁ ସରଳରେ କହୁଛୁ। ମାନେ ଅର୍ଚ୍ଚନା କରନ୍ତି ଆଗେ ଗୁରୁଦେବଙ୍କୁ ଧ୍ୟାନ କରିବାକୁ ପଡ଼େ, ନବଦ୍ୱୀପ ଧ୍ୟାନ, ବୃନ୍ଦାବନ ଧ୍ୟାନ, ଏସବୁ ଧ୍ୟାନ ଅଛି। ଇଏ ବିଲକୁଲ ପ୍ରଭୁପାତକୁ ସବୁ ବହୁତ ସରଳ ପ୍ରୋସେସ, ଏସବୁ କିଛି ଆମ ଦ୍ୱାରା ସମ୍ଭବ ହିଁ ନାହିଁ। ବ୍ୟକ୍ତି ତ ଗୋଟେ ମିନିଟ୍ ନିଜକୁ ବି ଧ୍ୟାନ କରିପାରୁନୁ ମୁଁ କିଏ ସେ ବୋଲି। କେହି ଜଣେ ଆମେ ଆତ୍ମା ସ୍ଥିତିକି ଯାଇ ବୁଝିପାରୁଛୁ କି ମୁଁ ହେଉଛି ଆତ୍ମା, ମୋର କାମ ହେଲା ଜଗତର କୌଣସି କାହା ସହିତ ମୋର ବିଜନେସ୍ ନାହିଁ, ମୁଁ କେବଳ କୃଷ୍ଣ ସହିତ ନ ବିଜନେସ୍। ଏତିକି ଧ୍ୟାନ ବି ଗୋଟେ ମୁହୂର୍ତ୍ତ ଆମ ମନ କରିପାରୁନି, କିଭଳି ଆମେ ଧ୍ୟାନ କରିବା? ଯଦି ଗୁରୁକୃଷ୍ଣଙ୍କ କୃପାରୁ କେହି ଜଣେ ଯଶୋଦା ମାତାଙ୍କର ଆନୁଗତ୍ୟରେ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରେ ତା ପାଇଁ ଏ ଧ୍ୟାନଟା ଦିଆଯାଉଛି। ଗୋସ୍ୱାମୀମାନେ କହୁଛନ୍ତି ଯଶୋଦା ମାତାଙ୍କ ରୂପ ଯେଉଁ ବର୍ଣ୍ଣନା କରାଯାଉଛି, ଦୁଇ ପ୍ରକାର ସାଧକ ଅଛନ୍ତି ଯେଉଁମାନେ ରାଗାନୁଗା ସାଧକ। ରାଗାନୁଗା ଅର୍ଥରେ ବୁଝିବା ଏଇଟା କୌଣସି ପଦ୍ଧତି ନୁହେଁ। ଯେମିତି ସାଧାରଣ ଲୋକମାନେ ମନେ କରନ୍ତି ଆମେ ଏଇ ପଦ୍ଧତିରେ ଗଲେ ରାଗାନୁଗା ପାଇବୁ, ନା, ରାଗାନୁଗା ଶବ୍ଦର ଅର୍ଥ ରାଗ ଅର୍ଥ ଆସକ୍ତି, ସ୍ୱାଭାବିକ ଆସକ୍ତି, ସେଟାକୁ ରାଗାନୁଗା କୁହାଯାଏ। ଆର୍ଟିଫିସିଆଲ କିଏ ରାଗାନୁଗା ଭକ୍ତି କିଏ ଯାଜନ କରିପାରିବେ ନା, ବିଲକୁଲ ଏଇଟା ସମ୍ଭବ ନୁହେଁ। ଯେଭଳି ଆପଣ ଚିନ୍ତା କରି ଦେଖନ୍ତୁ, ଆମେ ଆର୍ଟିଫିସିଆଲି ବିଧି ଭକ୍ତିଟାକୁ ବି ପାଳନ କରିପାରୁନୁ। ଆମକୁ ଯେଉଁ ବିଧି ଭକ୍ତି ଦିଆ ଷୋଳମାଳା ଜପ କର, ମଙ୍ଗଳାରତୀ ଆସ, ଚାରିଟା ନିୟମ ପାଳନ କର, ଏତିକି ବି ପାଳନ କରିବା ଆମ ପାଇଁ କେତେ କଷ୍ଟ ହେଉଛି, ଏତେ ଆସକ୍ତି ଆସୁନି। ରାଗାନୁଗା ମାନେ ରାଗାତ୍ମିକା ସାଧକମାନଙ୍କର ଯେଉଁମାନେ ତାଙ୍କର ସେବା ଦେଖି ଯାହାଙ୍କର ଆସକ୍ତି ଆସେ, ତେଣୁ ଯଶୋଦା ନନ୍ଦ ଯେଉଁମାନେ ନିତ୍ୟ ପରିକର ସେମାନଙ୍କୁ ରାଗାତ୍ମିକା କୁହାଯାଏ, ସେ ଭକ୍ତିକୁ ରାଗାତ୍ମିକା ଭକ୍ତି। ତାଙ୍କୁ ଯେଉଁମାନେ ଅନୁସରଣ କରନ୍ତି, ମୁଁ କେବେ ପ୍ରଭୁ ମୋତେ, ନରୋତ୍ତମ ଦାସ ଠାକୁର ପ୍ରାର୍ଥନା କରିଛନ୍ତି ସେଇଭଳି, କେବେ ମୋତେ ସୁଯୋଗ ମିଳିବ ମୁଁ ଯଶୋଦା ମାତାଙ୍କ ପଛରେ ରହିଥିବି, ମୁଁ ଦାସୀ ହେଇକି ରହିଥିବି, ଯଶୋଦା ମାତା ମୋତେ ଆଦେଶ ଦେବେ, ମୁଁ କୃଷ୍ଣଙ୍କ ପାଇଁ ଜଳ ଆଣିବି। ତେଣୁ ଏଇ ଭାବନାଟାକୁ ରାଗାନୁଗା କୁହାଯାଏ। କୃତ୍ରିମ ଉପାୟରେ ଭକ୍ତିମନ ଠାକୁର ବିଲକୁଲ ମନା କରିଛନ୍ତି ଲୀଳା ସ୍ମରଣରେ, କୃତ୍ରିମ ଲୀଳା ସ୍ମରଣ କରିବ ନା, କେବଳ ନାମ ଆଗେ ସ୍ମରଣ କର, ନାମେ ପ୍ରସ୍ଫୁଟିତ ହୁଏ ରୂପଗୁଣ କର୍ମ, ନାମକୁ ସ୍ମରଣ କରିବାକୁ ଚିନ୍ତା କର, ସ୍ୱୟଂ ଏ ଭାବନା ଆସିବ। ତେଣୁ ଯଶୋଦା ମାତାଙ୍କର ରୂପ ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଏଇଥିପାଇଁ ଦେଉଛନ୍ତି, ଯାହାଙ୍କର ସ୍ୱାଭାବିକ ଆସକ୍ତି ଅଛି କୃଷ୍ଣଙ୍କୁ ମୁଁ ପୁତ୍ର ରୂପରେ ଭଲ ପାଇବି, ସେ କମ୍ ସେ କମ୍ ଯଶୋଦା ମାତାଙ୍କ ଆନୁଗତ୍ୟରେ ସେବା କରିବ ନା, ତେଣୁ ଯଶୋଦା ମାତାଙ୍କ ରୂପ ଜାଣିବା ଦରକାର। ଯଶୋଦା ମାତାଙ୍କ ରୂପ କିଭଳି ଏ ଶ୍ଳୋକରେ କହୁଛନ୍ତି, କ୍ଷୋମ ବାସ ପୃଥକ ଟି ତଟେ ବିପ୍ରତି ସୂତ୍ର ନନ୍ଦ ସୂତ୍ର ନଧ ପୁତ୍ର ସ୍ନେହାତ ଅସ୍ନୁତ କୁଚ ଯୁଗମ ଜାତ କମ୍ପଚ ଶୁଭ୍ର ରୋଜୁ ଆକର୍ଷଣ ସମଭୁଜ ଚଳତ କଙ୍କଣ କୁଣ୍ଡଳେ ଚ ସିନ୍ନ ବକ୍ତମ କବର ବିଗଳିତ ମାଳତି ନିର୍ମମନ୍ଥ। ଏ ଗୋଟିଏ ଶ୍ଳୋକ, ବହୁତ ସୁନ୍ଦର ଶ୍ଳୋକ, ଯଶୋଦା ମାତାଙ୍କର ରୂପ ବର୍ଣ୍ଣନା ଦିଆଯାଉଛି। ସୁଖଦେବ ଗୋସ୍ୱାମୀ ବିଲକୁଲ ଧ୍ୟାନସ୍ଥ ହେଇକି କହୁଛନ୍ତି କ୍ଷୋମ ବାସମ, ଯଶୋଦା ମାତା ଯେଉଁ ବସ୍ତ୍ର ପିନ୍ଧିଛନ୍ତି ଯେଭଳି ଯିଏ ଅର୍ଚ୍ଚନ କରିଥିବେ ସେ ଜାଣିଥିବେ ଗୁରୁଦେବଙ୍କର ବସ୍ତ୍ର ହେଉଛି ଶୁକ୍ଳ ବସ୍ତ୍ର ନବଦ୍ୱୀପରେ। ନବଦ୍ୱୀପ ଧ୍ୟାନ ଅଛି, ଶୁକ୍ଳ ବସ୍ତ୍ର ଗୁରୁଦେବ ପିନ୍ଧିଥାନ୍ତି। ଗୁରୁଦେବଙ୍କର ଆନୁଗତ୍ୟ ବିନା ଆପଣ ଗୋଲକ ବୃନ୍ଦାବନ ଗଲେ ବି, ଆପଣ ଯେଉଁଠି ଗଲେ ବି ଗୁରୁଦେବଙ୍କ ଆନୁଗତ୍ୟରେ ହିଁ ସେବା କରିବେ। ତେଣୁ ଇଏ ସବୁ ସ୍ତର, ବିଶେଷ କରି ବର୍ତ୍ତମାନ ଶାସ୍ତ୍ର ପଢ଼ି ଜଣେ ବୁଝିବା ବି କଷ୍ଟ। ସ୍ୱାଭାବିକ ଆମର ଯେତେବେଳେ ଦେହ ଇନ୍ଦ୍ରିୟ ପ୍ରତି ଆସକ୍ତି ଅଛି, ସବୁ କିଛି ବିଚାର କରିହେବ ନା ଏ ରାଗାନୁଗା ଭକ୍ତିଟା କ'ଣ ବୋଲି। ସେଥିପାଇଁ କେବଳ ନାମ କରିବାକୁ ପଡ଼ିବ। ନାମ କରିକି ଯେତେବେଳେ ଆମର ସେଭଳି ସ୍ଥିତି ଆସିବ, ସାଧୁଗୁରୁଙ୍କ କୃପାରୁ ଏସବୁ ଜିନିଷ ଲବ୍ଧ ହେବ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ରାଗାନୁଗା ଭକ୍ତିର ସିଦ୍ଧାନ୍ତ ପରେ ଶେଷରେ ଗୋଟେ ସିଦ୍ଧାନ୍ତ ଦେଲେ, ମହତରେ କୃପା ବିନା କୌନ କର୍ମେ ଭକ୍ତି ନୟ, କୃଷ୍ଣ ଭକ୍ତି ଦୂରେ ତାକୁ ସଂସାର ନୟ କ୍ଷ। ସନାତନ ଗୋସ୍ୱାମୀ କହିଲେ, ହେ ସନାତନ, ଏ ରାଗାନୁଗା ଭକ୍ତି କଥା ଶୁଣିଲ, ବିଧି ଭକ୍ତି କଥା ଶୁଣିଲ, ମହତର କୃପା ବିନା କୌଣ କର୍ମେ ଭକ୍ତି ନୟ। ମହତ ଯଦି କୃପା ନ କରିବେ କୌଣସି ଉପାୟରେ ଆମେ ଭକ୍ତି ଲାଭ କରିପାରିବାନି। କୃଷ୍ଣ ଭକ୍ତି ଦୂରେ ଥାଉ ସଂସାର ନୟକ, କୃଷ୍ଣ ଭକ୍ତି ତ ବହୁତ ଦୂର କଥା, ସଂସାର ଦଶା ବି କ୍ଷୟ ହେବ। ଏ ହେଉଛି ସିଦ୍ଧାନ୍ତ। ସେଥିପାଇଁ ଆମର ଆଚାର୍ଯ୍ୟବର୍ଗ ଗୁରୁବର୍ଗ ପ୍ରଭୁପାଦ ଯାହା ହିଁ କହିଛନ୍ତି, ଆମେ ତାକୁ ହିଁ କରିବାକୁ ପଡ଼ିବ। ସେ ନିଶ୍ଚିତ କୃପା କଲେ ଆମର ଏଇ ଅବସ୍ଥା ଅଛି, ତାଙ୍କ କୃପା ବିନାଟା ସମ୍ଭବ ନୁହେଁ, ପ୍ରଥମେ ତାଙ୍କ ଆଦେଶଟାକୁ ପାଳନ କରିବାକୁ ପଡ଼ିବ। ସେଥିପାଇଁ ସେ କହୁଛନ୍ତି କ୍ଷମବାସମ, କ୍ଷମବାସ ମାନେ ଅତି ମସୃଣ ଚିକ୍କଣ ସୁନ୍ଦର ବସ୍ତ୍ର। ଏବଂ ବସ୍ତ୍ର କେଉଁଥିରେ ତିଆରି, ଜୀବ ଗୋସ୍ୱାମୀ କହୁଛନ୍ତି ଅତସୀ ବୃକ୍ଷର ସୂତାରେ ତିଆରି ହେଇଛି। ଅତସୀ ଗୋଟିଏ ବୃକ୍ଷ ଅଛି, ମାନେ ଗୋସ୍ୱାମୀ ମାନେ କେତେ ତଲ୍ଲୀନ ଦେଖନ୍ତୁ, ବସ୍ତ୍ରଟା କେଉଁଥିରେ ତିଆରି ସୂତା ମାତ୍ର ତା ବି କହିଦେଉଛନ୍ତି। ଆଚ୍ଛା, ଅତସୀ ବୃକ୍ଷର ସୂତାରେ ତିଆରି, ଆଚ୍ଛା ଗୋଟିଏ ରଙ୍ଗ କି ଭିନ୍ନ ରଙ୍ଗ? ନା ନା ନା, ରଙ୍ଗ ଏସବୁ ଭିନ୍ନ ଭିନ୍ନ ରଙ୍ଗରେ ବିଚିତ୍ର ରଙ୍ଗ ସବୁ ଅଛି, ସେଇଥିରେ ବୁଣା ହେଇଛି। ଅତସୀ ବୃକ୍ଷର ସୂତାରେ ସେ ଯଶୋଦା ମାତା ପିନ୍ଧିଛନ୍ତି ଯେ ବସ୍ତ୍ର, ଆଉ ଯଶୋଦା ମାତାଙ୍କର ବର୍ଣ୍ଣନା ଦେଉଛନ୍ତି ପୃଥୁକଟି। ଯଶୋଦା ମାତାଙ୍କର ଶରୀର ଏ କମର ଯେଉଁଟା କଟି ଦେଶ ଟିକେ ପୃଥୁ। ଆଚ୍ଛା, ବିବ୍ରତି ସୂତ୍ର ବନ୍ଦେ, ବିବ୍ରତି ମାନେ ଅତି ଦୀପ୍ତିମନ୍ତ। ଯଶୋଦା ମାତା ଏତେ ସୁନ୍ଦର ଶୋଭା ପାଉଛନ୍ତି ସେଇଟାକୁ ସେ ବର୍ଣ୍ଣନା କରୁଛନ୍ତି। ପୃଥୁକଟି ସୁନ୍ଦର ବସ୍ତ୍ର ପିନ୍ଧିଛନ୍ତି ଏବଂ ଏଠି କହୁଛନ୍ତି ସୂତ୍ର ନଧମ। ମୋର ଉଚ୍ଚାରଣ, ମୁଁ ସଂସ୍କୃତରେ ତ ଏକ୍ସପର୍ଟ ନୁହେଁ, କେବଳ ମୁଁ ଚେଷ୍ଟା କରୁଛି ଯେତିକି ମୋ ଦ୍ୱାରା ସମ୍ଭବ, ମୋର ଯଦି ଭୁଲ ଥିବା ଆପଣମାନେ କ୍ଷମା କରିନେ। ସୂତ୍ର ନଧମ ଅର୍ଥ କାଞ୍ଚି, କାଞ୍ଚି ବନ୍ଧ, କାଞ୍ଚି ବନ୍ଧ ଅର୍ଥ ଆଜିକାଲି ସେଇଟା ଦେଖିବାକୁ ମିଳିବନି, ଆଜିକାଲି ତ ମାଆମାନେ ସେଇଟା ସବୁ ପିନ୍ଧୁନାହାନ୍ତି। ଆପଣମାନେ ଦେଖିବେ ଗୋଟେ ଶାଢ଼ୀ ପିନ୍ଧି ସାରିଲା ପରେ, ମୁଁ ଗୋଟେ ଛୋଟ ଉଦାହରଣ ହେଲେ ଆପଣ ବୁଝିପାରିବେ, ଯେମିତି ଆପଣ ଚାଲିଯିବେ ସିଧା ଦେଖିବେ ଲେବର୍ମାନେ ରାସ୍ତା କଡ଼ରେ କାମ କରନ୍ତି, ଲେବର୍ମାନେ ଶାଢ଼ୀ ଉପରେ ଦେଖିବେ କମରରେ ଗୋଟେ ଗାମୁଛା ବାନ୍ଧି ବାନ୍ଧନ୍ତି ନା। ପୂର୍ବରୁ ମାଆମାନେ ଗୃହ କାମ କରିବା ସମୟରେ କାଞ୍ଚି ବନ୍ଧ ତାକୁ କୁହାଯାଏ। କୃଷ୍ଣ ବି କାଞ୍ଚି ବନ୍ଧ ପିନ୍ଧନ୍ତି, କାରଣ ବାଗୁଡ଼ି ଖେଳିବେ ନା, ଗାଈ ଚରେଇବେ ନା। ଆମର ଦେଖୁନାହାନ୍ତି କୃଷ୍ଣ ବଳରାମ ପିନ୍ଧୁଛନ୍ତି କାଞ୍ଚିବନ୍ଧ, କାଞ୍ଚିବନ୍ଧ ମାନେ ଯେଉଁଟା ଧୋତି ପିନ୍ଧି ସାରିଲା ପରେ ସାଇଡ଼୍ରେ ମରାଯାଏ, ଏ ସାଇଡ଼୍ରେ ଏମିତି ମରାଯାଏ, କାଞ୍ଚିବନ୍ଧ ପର୍ବତ ସାଇଡ଼୍ରେ ମରାଯାଏ। ଯଶୋଦା ମାତା ତାଙ୍କୁ ବାନ୍ଧିଥିଲେ, କାହିଁକି ବାନ୍ଧିଥିଲେ ସେ ତ ପରେ ବର୍ଣ୍ଣନା କରାହେବ। ବାନ୍ଧିଥିଲେ ମୁଁ କହିଦେଉଛି, ସମୟ ବହୁତ, ଯେ ଏଇଟା ସେବାର ତତ୍ପରତା ସୂଚନା ଦେଉଛି। ଯଶୋଦା ଜଣେ ସେବା କରିବା ପୂର୍ବରୁ ସେବକ କେବେ କେୟାରଲେସ୍ ହେବା ଉଚିତ ନୁହେଁ, ବିଲକୁଲ ନିଜକୁ ପ୍ରସ୍ତୁତ କରିଦେବା ଦରକାର। ଆପଣ ଦେଖିବେ ଯେଉଁମାନେ ଟିକେ ସିରିୟସ୍ ଭକ୍ତ ତାଙ୍କୁ ଡାକିଦେବେ ଆସନ ପୂର୍ବରୁ ସେବାଟା କରିବା, ସେ ସାଙ୍ଗେ ସାଙ୍ଗେ ଧୋତିଟାକୁ ଚାରି ଭାଙ୍ଗ କରିବା କଛାଟା ମାରିଦେଇକି ଆସି, ତାପରେ ଆପଣ ଜାଣିବେ କମସେ କମ୍ ଆଙ୍କର ଟିକେ ସିରିୟସନେସ୍ ଅଛି। ସେବାରେ କୌଣସି ତତ୍ପରତା ରହିବା ଦରକାର, ଯେମିତି ଆମର ଜଣେ ଗେଷ୍ଟ ଆସିଗଲା ଆମେ କେତେ ତତ୍ପରତା ହେଇଯାଉ, ସାଙ୍ଗେ ସାଙ୍ଗେ ଆମର ନିଜ ସମ୍ବନ୍ଧୀ ଆସିଗଲେ କେତେ ତତ୍ପରତା ହେଇଯାଉଛି, ଭଗବାନଙ୍କ ପାଇଁ ସେଗୁଡ଼େ ତତ୍ପରତା ରହିବା ଦରକାର। ତେଣୁ ଜୀବ ଗୋସ୍ୱାମୀ ପୁରୁଣା ଜୀବ ଗୋସ୍ୱାମୀଙ୍କର ଧ୍ୟାନସ୍ଥ ହେଇ କହୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କର ଚକ୍ଷୁକୁ ଦର୍ଶନ କରିକି ଯେଉଁ କାଞ୍ଚିବନ୍ଧ ବାନ୍ଧିଛନ୍ତି ଯଶୋଦା ମାତା, ଏ ସେବା ତତ୍ପରତାର ସୁଯୋଗ ଦେଉଛି। ମୁଁ କୃଷ୍ଣଙ୍କ ପାଇଁ ଯେଉଁ ଦଧି ମନ୍ଥନ କରୁଛି ତାୟ ମନ ବାକ୍ୟରେ ବିଲକୁଲ ଅତି ଧ୍ୟାନସ୍ଥ ହେଇକି ସେବାର ତତ୍ପରତା ସୂଚାଉଛନ୍ତି। ଆଚ୍ଛା, ପୁତ୍ନ ସ୍ନେହା, କୃଷ୍ଣଙ୍କୁ ତ ଦେଖିପାରୁନାହାନ୍ତି, କୃଷ୍ଣ ତ ଗୃହ ଭିତରେ ଶୋଇଛନ୍ତି ନା, ଅଦର୍ଶନରେ ଗାନ କରୁଛନ୍ତି ବିରହରେ, କୃଷ୍ଣଙ୍କୁ ଦେଖିପାରୁନି, କୃଷ୍ଣ ସେବା କରୁଛି, କିନ୍ତୁ ଏତେ ସ୍ନେହ ତାଙ୍କର ଭିତରୁ ଆସୁଛି, ପୁତ୍ର ସ୍ନେହାତ୍ ଅଶ୍ନୁତ କୁଚ ଯୁଗ, ସ୍ତନ୍ୟ ଯୁଗଳରୁ ଯେ ଦୁଗ୍ଧ ଧାରା କ୍ଷରିତ ହେଉଛି, ବସ୍ତ୍ର ଭିଜି ଯାଉଛି, କେତେ ଗୁଡ଼େ ଆଶ୍ଚର୍ଯ୍ୟ ସ୍ନେହ ଯଶୋଦା ମାତାଙ୍କର। ଆଜ୍ଞା ବି ମଧ୍ୟ ମାନେ ଯଶୋଦା ମାତା କୌଣସି ପ୍ରାକୃତ ନାରୀ ନୁହନ୍ତି କି କୃଷ୍ଣ କୌଣସି ପ୍ରାକୃତ ମାନେ ବାଳକ ନୁହନ୍ତି, କିନ୍ତୁ ପ୍ରାକୃତ ବାଳକର ବି ଦେଖିବେ ଆଉ ପ୍ରାକୃତ ମାଆଙ୍କର ଦେଖିବେ ଅବସ୍ଥା ହୁଏ। ଏ ତ ମାନେ କହିବା କଥା ନା, କମସେ କମ ଭାଗବତ ଧର୍ମରେ ଆମେ ସବୁ ଶିକ୍ଷା କରିବା ଦରକାର। ଯେଉଁ ଆମ ମାଆମାନଙ୍କର ଏଭଳି ସବୁ ଭାବ ଥାଏ ସେମାନେ ପ୍ରକୃତରେ ସୁଲକ୍ଷଣୀ। ବହୁତ ମାଆମାନେ ଆମେ ଦେଖିଛୁ, ଗାଁ ଗହଳିରେ ଶୁଣିଛୁ, ମୁଁ ଛୋଟ ପିଲାବେଳେ ମୁଁ ତ ଶୁଣିଛି ବିଲକୁଲ, ମୋର ମନେ ଅଛି ବୋଲି ମୁଁ କହିଦେଉଛି। ବହୁତ ସବୁ ଘରେ ମାଆମାନେ ସବୁ କଥା ହୁଅନ୍ତି, ତା'ର ଏତେ ତା'ର ସ୍ତନରେ ଦୁଗ୍ଧ ହେଉଛି, ସେ ପିଲା ଖାଇପାରୁନି, ତା'ର ସ୍ୱତଃ କ୍ଷରିତ ହେଉଛି। ଏଭଳି ମାଆମାନେ ବି ଅଛନ୍ତି, ମାନେ ତା'ମାନେ ଜାଣିବେ ସେମାନଙ୍କର ସ୍ନେହ ଭାବ ବହୁ ପ୍ରଚୁର, ସେମାନେ ସୁଲକ୍ଷଣା। ଆଉ ବହୁତ ନାରୀମାନଙ୍କ ଶିଶୁ ଜନ୍ମ ପ୍ରସବ କଲା ପରେ ତାଙ୍କ ଶରୀରରେ ତାଙ୍କର ସ୍ତନ୍ୟରେ ଦୁଗ୍ଧ ଆସେ ନା, ଏ ସୁଲକ୍ଷଣ ନୁହେଁ, ଏ ସୁଭାବ ନୁହେଁ। ତେଣୁ ସାଧାରଣ ଜଗତରେ ଯଦି ଏମିତି ହେବ, ତେଣୁ ଚିନ୍ତା କରି ଦେଖନ୍ତୁ କୃଷ୍ଣ ଯଶୋଦା ମାତାଙ୍କର କ'ଣ ଅବସ୍ଥା ହେଇଥିଲେ। ସେ କହୁଛନ୍ତି ଯେ ଅଶ୍ନତ କୁଚ ଯୁଗ, ଯୁଗ କୁଚ ଯୁଗରେ ସ୍ତନ୍ୟ ଯୁଗରେ ଦୁଗ୍ଧ ପୁରା କ୍ଷରିତ ହୋଇକି ତାଙ୍କ ବସ୍ତ୍ର ସବୁ ଭିଜି ଯାଉଛି। ଆଚ୍ଛା, ଜାତ କମ୍ପଚ ଶୁଭ୍ରମ, ସମ୍ପୂର୍ଣ୍ଣ ଶରୀର କମ୍ପମାନ ହେଉଛି, ଆଉ ଶୁଭ୍ରମ ପୁରା ମନୋହର, ଯଶୋଦା ମାତା ଏତେ ସୁନ୍ଦର ଦେଖାଯାଉଛନ୍ତି, କାଞ୍ଚିବନ୍ଧ ବାନ୍ଧିଛନ୍ତି, ମନ୍ଥନ କରୁଛନ୍ତି ଏବଂ ସ୍ତନ୍ୟ ଯୁଗଳରୁ ଦୁଗ୍ଧ କ୍ଷରିତ ହେଉଛି, ଏବଂ ପୃଥୁକଟି, ଏବଂ ତାଙ୍କର କାର୍ଯ୍ୟ କ'ଣ ନା, ରଜୁ ଆକର୍ଷଣ ଶ୍ରମ ଭୁଜ ଚଳ, ଯେଉଁ ରଜୁକୁ ଆକର୍ଷଣ କରୁ, ଦେଖ ଦଧି ମନ୍ଥନରେ ଦୁଇଟା ଆକର୍ଷଣ ବିକର୍ଷଣ ହୁଏ, ଯେଉଁ ଆକର୍ଷଣ କରୁଛନ୍ତି ଏତେ ତାଙ୍କୁ ପରିଶ୍ରମ ବହୁତ ହେଇଯାଇଛି, ଏବଂ ପରିଶ୍ରମ ହେଇଗଲା ପରେ ଶିନ୍ନ ବକ୍ଟନ ଶରୀରରେ ସବୁ ସୁନ୍ଦର ସୁନ୍ଦର ମାନେ ଝାଳ ବିନ୍ଦୁ ରହିଛି। ମାନେ ଆପଣ ଚିନ୍ତା କରନ୍ତୁ ସୁଖଦେବ ଗୋସ୍ୱାମୀ କିଭଳି ଧ୍ୟାନସ୍ଥ ହେଇକି କିଭଳି ବର୍ଣ୍ଣନା କରିଛନ୍ତି, ଏ ପୁରା ମସ୍ତକରେ ଯେଉଁ ବିନ୍ଦୁ ଶ୍ୱେଦ ବିନ୍ଦୁ ବହୁତ ଶୋଭା ପାଉଛି ସୁନା ତାଙ୍କୁ, ଏବଂ କଙ୍କଣ ଆଉ କୁଣ୍ଡଳ ଦୁଇ ଜଣ ନା, କୁଣ୍ଡଳ ହାତରେ ଯେଉଁ ହାତରେ ଯେଉଁ କଙ୍କଣ ନାଇଛନ୍ତି ସେ ବାଜୁଛି, ବାଜି କ'ଣ ସୂଚନା ଦେଉଛି ନା, ଆଚାର୍ଯ୍ୟମାନେ କହୁଛନ୍ତି ସାଧକ ଯେତେବେଳେ ଭଗବାନଙ୍କ ସେବାରେ ଲାଗେ ତା ହସ୍ତ ବହୁତ ଆନନ୍ଦ ହୁଏ, ଯାହା ହଉ ମୁଁ ପ୍ରଭୁଙ୍କ ସେବାରେ ଲାଗିଛି। ତେଣୁ ହସ୍ତରେ ଥିବା କଙ୍କଣ ସେ ତାଙ୍କର ସୌଭାଗ୍ୟ ଜଣାଉଛନ୍ତି, ଯାହା ହଉ ଆଜି ଆମର ଏତେ ଦିନ ପରେ ଡାଇରେକ୍ଟ ଆମେ ଯଶୋଦା ମାଙ୍କ ହାତରେ ସେବାର ସୁଯୋଗ ପାଇଲୁ, ଏବଂ ଆନନ୍ଦରେ ନୃତ୍ୟ କରୁଛନ୍ତି ଗୋସାଇମାନେ କହୁଛନ୍ତି କଙ୍କଣ, ଏବଂ କୁଣ୍ଡଳ କାହିଁକି ନାଚୁଛନ୍ତି, କୁଣ୍ଡଳ ଦୋଳାଇମାନ ସୁଖଦେବ ଗୋସାଇ ନା, କୁଣ୍ଡଳ ଯଶୋଦା ମାତାଙ୍କର ଗାନଟା ଯେତେବେଳେ ଶ୍ରବଣ କରୁଛନ୍ତି ସିଏ ଆନନ୍ଦରେ ନାଚୁଛନ୍ତି। ଆଚ୍ଛା, ଯଶୋଦା ମାତାଙ୍କର ଆଉ ଗୋଟିଏ ଅବସ୍ଥା କହୁଛନ୍ତି, ଶିନ୍ନ ବକ୍ତଂ କବର ବିଗଳିତ ମାଳତୀ ନିର୍ମମନ୍ଥ, ଏ ଯେଉଁ ନିର୍ମନ୍ଥ ମନ୍ଥନ କରୁଛନ୍ତି ମାଳତୀ ଫୁଲ ସେ ସମୟରେ ଫୁଟିଥାଏ। କାର୍ତ୍ତିକ ଏଇଟା ଆମର ମାଳତୀ ଗଛ ଅଛି ନା, ହଁ କାର୍ତ୍ତିକ ମାସରେ ସେ ଫୁଟନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି। ମାନେ ଦେଖନ୍ତୁ କିଭଳି ଟୀକାକାରମାନେ ଟୀକା କରିଛନ୍ତି, ଏ ଲୀଳା ହେଉଛନ୍ତି କାର୍ତ୍ତିକ ମାସରେ, ଇମିଡ଼ିଏଟଲି ମାଳତୀ ଫୁଲ କଥା ଯେତେବେଳେ ସ୍ମରଣ ଆସିଛି ଜୀବ ଗୋସ୍ୱାମୀ ସାଙ୍ଗେ ସାଙ୍ଗେ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବି ସାଙ୍ଗେ ସାଙ୍ଗେ କହୁଛନ୍ତି, ହଁ ଇଏ କାର୍ତ୍ତିକ ମାସରେ ମାଳତୀ ଫୁଲ ସ୍ୱାଭାବିକ ଫୁଟେ। ତେଣୁ ଯଶୋଦା ମାତା କ'ଣ କରିଛନ୍ତି ନା, ମାଳତୀ ଫୁଲକୁ ଯେଉଁ ସବୁ ମଥାରେ ବାନ୍ଧିଥିଲେ ସେସବୁ ଝରଝର ହେଇକି ଖସୁଛି, ଏବଂ ଖସି କ'ଣ ସୂଚନା ଦେଉଛି, ଜଣେ ଟୀକାକାର କହୁଛନ୍ତି, ଜଣେ ଭକ୍ତ ହିଁ ଲେଖିଛନ୍ତି, ପ୍ରକୃତରେ ସଂସାର ଲୋକର ଯେଉଁ ମଥାର ବୋଝଟା ଥାଏ ମଥା ଉପରେ, ସଂସାରର ଚିନ୍ତା ଭଗବାନଙ୍କ ସେବାରେ ଲାଗିଗଲେ ସିଏ ବୋଝଟା ମଥାରୁ ଆଣେ, ସେ ଆସିକି ପାଦ ତଳେ ପଡ଼େ। ତେଣୁ ମାଳତୀ ଫୁଲ ଏଇ ସୂଚନା ଦେଉଛନ୍ତି ଯେ ଆମେ ଆଉ ଯଶୋଦା ମାତାଙ୍କ ମଥା ରହିବାର ଆମର ଆଉ ଅଧିକାର ନାହିଁ, ଆମେ ବର୍ତ୍ତମାନ ପାଦ ତଳକୁ ଆସିବା। ତେଣୁ ଜଣେ ସାଧକ ଯେତେବେଳେ ପ୍ରଭୁଙ୍କର ସେବାରେ ଲାଗିଯିବ ତାର ସୌଭାଗ୍ୟ ଉଦୟ ହେବ, ତାର ଯେଉଁ ସଂସାର ବୋଝଟା ରହିଛି ସେଟା ତାର ପାଦ ତଳେ ଆସିକି ଲୁଟିବ, ଯେଉଁଟା ତା ମସ୍ତକରେ ବୋଝ ହେଇକି ଥିଲା। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏଇ କଥା ହିଁ ସୂଚନା ଦେଉଛନ୍ତି ଏବଂ ଏଥିରେ ଆଉ ଗୋଟିଏ ଦୁଇଟି କଥା ଅଛି, ତାପରେ ଆମେ ପ୍ରବଚନ ବନ୍ଦ କରିବା। ଆଚ୍ଛା, କି ପ୍ରଶ୍ନ କରିପାରନ୍ତି, ଯଶୋଦା ମାତାଙ୍କର ନିଦ କେମିତି ଭାଙ୍ଗିଲା ଏତେ ଶୀଘ୍ର, ଏବଂ କେତେବେଳେ ଦଧି ମନ୍ଥନ କରୁଥିଲେ? ମୁଁ ସମ୍ପୂର୍ଣ୍ଣ ଟୀକା ପଢ଼ୁନି, ଟୀକାର ସର୍ଟ ସର୍ଟ ନୋଟ୍ କରିକି ଆଣିଛି, କାରଣ ସଂସ୍କୃତ ମୋତେ ପଢ଼ିକି ସବୁ କହିଲେ ବହୁତ ସମୟ ଲାଗିଯିବ। ଯଶୋଦା ମାତା ପ୍ରାତରୁ ଦଧି ମନ୍ଥନ କରୁଥିଲେ, ଏବଂ ଶୀତ ଦିନରେ ଦଧି ମନ୍ଥନରେ ଦେଖିବେ ସମୟଟା କେଉଁ ସମୟ, ଆପଣ ଗାଁରେ ବି ଦେଖିଥିବେ ପ୍ରାତ, ଯଦି ସୂର୍ଯ୍ୟ ଉଦୟ ହେବେ ଆପଣ ଦଧି ମନ୍ଥନ କରିବେ, ତାହେଲେ ଲହୁଣୀ ଠିକ୍ସେ ବାହାରିବନି, ଏବଂ ଲହୁଣୀ ମଧ୍ୟ ଆକର୍ଷିତ ମାନେ ମଧୁର ହେବ ନା। ତେଣୁ ଯଶୋଦା ମାତା, ସେ ତ ରାଣୀ ଥିଲେ, କିଏ ପ୍ରଶ୍ନ କରିବେ, ଯଦି ଭୋରରୁ ଉଠିକି ଯଶୋଦା ମାତା ପ୍ରାତରୁ ଉଠିକି ଦଧି ମନ୍ଥନ କରିଛନ୍ତି, ତାହେଲେ ନିଦ କେମିତି ଭାଙ୍ଗିଲା ଏତେ ଭୋରୁ? ଆଚାର୍ଯ୍ୟମାନେ କହୁଛନ୍ତି ନାଇଁ, ପ୍ରେମୀମାନେ ଭକ୍ତ ଯେତେବେଳେ ସେବା ପାଇଁ ଚିନ୍ତା କରିଦିଏ ସେତେବେଳେ ଜଗତର ତା'ର ସମସ୍ତ ପ୍ରତିବନ୍ଧକ ଦୂର ହୋଇଯାଏ। ଆପଣ ଗୋଟେ ପ୍ରାକ୍ଟିକାଲ ଏକ୍ଜାମ୍ପଲ୍ ନିଅନ୍ତୁ, ଆପଣ ଯଦି କାଲି କ'ଣ ଯିଏ ପୂଜାରୀ ଥିବେ ସେ ଜାଣିଥିବେ, କାଲି ମଙ୍ଗଳା ଆରତୀ କରିବାକୁ ପଡ଼ିବ 4:00, ତିନିଟା ବେଳୁ ଦୁଇଥର ଆଲାର୍ମ ବାଜୁ ନ ବାଜୁ ଆଗେ ଘଣ୍ଟାକୁ ନେଇସାରିବେନି ଆପଣ। ଆମ ଭଳିଆ ଆମେ ତ ସବୁ ପ୍ରାକ୍ଟିକାଲ ଜାଣି, ଯେଉଁମାନେ ସେବା କରିଥିବେ ଜାଣିଥିବେ 2ଟାରେ ଥର ନିଦ, 3ଟାରେ ଥର ନିଦ, କାରଣ ବାରମ୍ବାର ଆମର ଅଭ୍ୟାସ ନାହିଁ। ଆଜି ହେଡ଼ ପୂଜାରେ କହିଛି ତୋତେ ମଙ୍ଗଳାରତି କରିବାକୁ ପଡ଼ିବ, ଆଉ ନିଦ ହେବନି, କେବଳ ଟିକିଏ ଚିନ୍ତା କରି। ତେଣୁ ଯଶୋଦା ମାତାଙ୍କର କେତେ ଦିନର ଚିନ୍ତା, ମୁଁ ଆଜି ସେବା କରିବି, ତେଣୁ ପ୍ରାତରୁ ତାଙ୍କ ନିଦ ଭାଙ୍ଗିଯାଇଛି। ଯଦିଓ ରାଣୀ କେବେ ଉଠନ୍ତି ନା ପ୍ରାତରୁ, ଆଜି ଉଠି ପଡ଼ିଛନ୍ତି। ସେଠି ଆଚାର୍ଯ୍ୟମାନେ କହୁଛନ୍ତି ପ୍ରକୃତରେ ଯଦି ଭକ୍ତ ସାଧକ ଯଦି ସେବା କରିବା ପାଇଁ ମନରେ କାମନା ପୋଷଣ କଲା, ତା'ର ଯେତେ ପ୍ରତିବନ୍ଧକ ଅଛି ସବୁ ଆଗରୁ ପଳାଇଯିବ। ଆଚ୍ଛା, ଯଶୋଦା ମାତା ଯେଉଁ ଆସିଲେ, ଯେଉଁ ମାନେ ଗୀତ ଗାନ କରୁଥିଲେ, ମୁଖରେ ଯେଉଁ ଗାନ କରୁଥିଲେ, କେଉଁଥିପାଇଁ ଗାନ କରୁଥିଲେ? ତା'ର ଦୁଇଟି ଅର୍ଥ, ପୂର୍ବ ଅର୍ଥରେ କହୁଥିଲେ କୃଷ୍ଣଙ୍କୁ ସ୍ମରଣ କରିବା ପାଇଁ, ଆଉ ଜଣେ କହୁଛନ୍ତି ନା କୃଷ୍ଣଙ୍କୁ ସ୍ମରଣ କରୁଥିଲେ, କୃଷ୍ଣଙ୍କର ବିରଟା ଭୁଲୁଥିଲେ, ଏବଂ କୃଷ୍ଣ ଆସିକି ଡିଷ୍ଟର୍ବ ନ କରନ୍ତୁ ମୋ ମନ୍ଥନରେ, ସେଥିପାଇଁ ମନ୍ଦ ମନ୍ଦ ହେଇକି ଗାଉଥିଲେ, ସ୍ୱାଭାବିକ ଗାଉଥିଲେ, କିନ୍ତୁ ଟିକେ ଉଚ୍ଚ ସ୍ୱରରେ ଗାଉଥିଲେ, କାହିଁକି ନା କୃଷ୍ଣ ଶୁଣିଲା ମାନେ ସେ ଆଉ ଟିକେ ନିଦ ହେଇଯିବ ତାଙ୍କୁ। ଟିକେ ଛୋଟ ପିଲାମାନଙ୍କର ଗୋଟେ ସ୍ୱଭାବ, ମା ମାନେ ତାଙ୍କୁ ଶୋଇଦେବା ପୂର୍ବରୁ ନିଶ୍ଚିତ ତାଙ୍କୁ କିଛି କିଛି କଥା କହିକି ଶୋଇଦେବେ, ଖାଲି କେବେ ଶୋଇବେ, ବାବୁରେ ବାବୁରେ କହୁଥିବେ, ତାଙ୍କୁ ଗୀତ ଗାନ କରୁଥିବେ, ତାଙ୍କୁ ନଚଉଥିବେ, କିଛି ଗୋଟେ ଶବ୍ଦ ମଧୁର ଶବ୍ଦ ଶୁଣିଲେ ଛୋଟ ପିଲା ଶୁଏ। ତେଣୁ ଯଶୋଦା ମାତା କହୁଛନ୍ତି ଯଦି ବାଇଚାନ୍ସ ଉଠିବେ, ସେ ନିଶ୍ଚିତ ମୋତେ ଉଠିବ ଯଦି କାନା, ସେ କେବେ ହେଲେ ଯଦି ମନ୍ଥନ କରାଇଦେବେନି, ସେଥିପାଇଁ ମୁଁ ଟିକେ ଗୀତ ମୁଁ ଯଦି ଗାନ କରିବି ଏ ଚରିତ୍ରଟା ଉଚ୍ଚ ସ୍ୱରରେ, ସେ ଶୁଣିଲେ ତ ସେ ଆଉ ଅଧିକ ଶୋଇଯିବ। କିନ୍ତୁ ଯଶୋଦା ମାତାଙ୍କର ପ୍ଲାନରେ ସବୁ ଫେଲ୍ ହେଇଗଲା। ଏହା ପରବର୍ତ୍ତୀ ଶ୍ଳୋକରେ ଆମେ ଦେଖିବା, କାଲି ଆଲୋଚନା କରିବା। ଏ ଗୋଟେ ଅଦ୍ଭୁତ ଲୀଳା, ଭଗବାନ ତାଙ୍କ ଯେତେ ଲୀଳା ଅଛି ସମ୍ପୂର୍ଣ୍ଣ ଲୀଳାରେ, କୃଷ୍ଣ ଲୀଳାର 90 ଅଧ୍ୟାୟରେ ଏ ଲୀଳା କେଉଁଠି ନାହିଁ। ଭଗବାନ 8ଟା ତାଙ୍କର ମୁଖ୍ୟ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଇଛନ୍ତି, 8ଟା ଐଶ୍ୱର୍ଯ୍ୟକୁ ଯେଉଁଟା ସ୍ୱାଭାବିକ ଐଶ୍ୱର୍ଯ୍ୟ, ତାକୁ ତ୍ୟାଗ କରିକି ବ୍ରହ୍ମା ଶିବ ସମସ୍ତ ଜଗତକୁ ଦେଖାଉଛନ୍ତି, ଦେଖ ମୋ ଭକ୍ତିର କିଭଳି ବସ, ମୋ ନିକଟରେ ସବୁ ଗୁଣ ଅଛି, ଏ 8ଟା ମହାନ ଗୁଣ, ହେଲେ ମୁଁ ଆକୁ ତ୍ୟାଗ କରିଦେଇକି ମୁଁ ଭକ୍ତିର ବସ ହେଇଛି। ଏଇ 8ଟା ଶ୍ଳୋକରେ ହିଁ 8ଟା ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି ଗୋଟେ ପରେ ଗୋଟେ, ଏଇଥିରେ ହିଁ ଅଧ୍ୟାୟ ସରିଯାଇଛନ୍ତି। ଆମେ କାଲିଠୁ କାଲି କିଭଳି ପ୍ରଥମ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିବେ ଯଶୋଦା ମାତାଙ୍କର ପ୍ରେମ ନିକଟରେ, ସେ ଦେଖେଇବେ ବ୍ରହ୍ମା ଶିବ ସମସ୍ତ ଜଗତର ଭକ୍ତମାନଙ୍କୁ, ଦେଖ ମୁଁ କେମିତି ଭକ୍ତର ବସ, ମୁଁ ସବୁ ତ୍ୟାଗ କରିଦେଲି। ଆମେ ଏଇଠି କଥା ପାଇଁ ବିଶ୍ରାମ ଦେବା। ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ୍ କି, ଜୟ ଶ୍ରୀଲ ପ୍ରଭୁପାଦ ମହାରାଜ କି, ଜୟ ଗୌରବିନ୍ଦ ଗୋସ୍ୱାମୀ ଶ୍ରୀଲ ଗୁରୁ ମହାରାଜ କି, ସମ୍ବେଦ ଭକ୍ତବୃନ୍ଦ କି, ନିତାଇ ଗୌରପ୍ରେମାନନ୍ଦେ ହରି ହରି।